ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 38 अध्याय श्लोक 11। जैक्षिताहं रहितोऽप्यसत्सतोः जैक्षिताहं रहितोऽप्यसत्सतोः सो तेजसा पास्ततमोभिधा भ्रमः स्वतेजसा पास्ततमोभिधा भ्रमः स्वमायात्मन् रचितैस्तदीक्षया स्वमायात्मन् रचितैस्तदीक्षया प्राणाख्यदिभिः सदने स्वभिद्यते प्राणाख्यदिभिः सदने स्वभिद्यते जैक्षिताहं रहितोऽप्यसत्सतोः सो तेजसा पास्ततमोभिधा भ्रमः स्वमायात्मन् रचितैस्तदीक्षया प्राणाख्यदिभिः सदने सुभियते जैक्षिताहं रहितोऽप्यसत्सतोः सो तेजसा पास्ततमोभिधा भ्रमः स्वमायात्मन् रचितैस्तदीक्षया प्राणाख्यदिभिः सदने स्वभीयते जैक्षिताहं रहितोऽप्यसत्सतोः सो तेजसा पास्ततमोभिधा भ्रमः स्वमायात्मन् रचितैस्तदीक्षया प्राणाख्यदिभिः सदने शोभ्यते श्लोक तेणु आम आज आम श्रीमद्भागवतम क्लास को समस्त स्वागत जनाऊ विशेष भाव में मालकानगिरी भक्त मान को आम स्वागत जनाऊ तेणु ଆଜି ଆମର ଏ ଯେ ଭାଗବତମ କାର୍ଯ୍ୟକ୍ରମ ରହିଛନ୍ତି ଦଶମ ସ୍କନ୍ଧ 38 ଅଧ୍ୟାୟ ଏ ହେଉଛି ଅକ୍ରୂରଙ୍କର ଆଗମନ ଏ ବିଷୟରେ ଆମେ କଥା କହୁଛେ ଅକ୍ରୂର ପୂର୍ବରୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେତେବେଳେ ବୃନ୍ଦାବନ ଲୀଳା ଚାଲିଥିଲା ଦଶମ ସ୍କନ୍ଧ 36 ଅଧ୍ୟାୟରେ ଭଗବାନ ଅରିଷ୍ଟାସୁରକୁ ବଦ୍ଧ କରିଛନ୍ତି ଭଗବାନ ଯେତେବେଳେ ଅରିଷ୍ଟାସୁରକୁ ବଦ୍ଧ କଲେ ସେତେବେଳେ ନାରଦ ମୁନି ଯାଇକି କଂସକୁ କହିଲେ ଯେ ପ୍ରକୃତରେ ଦେବକୀଙ୍କର ଅଷ୍ଟମ ଗର୍ଭ ହେଉଛନ୍ତି କୃଷ୍ଣ ବଳରାମ କୃଷ୍ଣ ହେଉଛନ୍ତି ଅଷ୍ଟମ ଗର୍ଭ ଏବଂ ବଳରାମ ମଧ୍ୟ ବସୁଦେବଙ୍କର ପୁତ୍ର ସେ ନନ୍ଦଙ୍କର ପୁତ୍ର ହିସାବରେ ବର୍ତ୍ତମାନ କୃଷ୍ଣ ରହିଛନ୍ତି ଏବଂ ବଳରାମ ରୋହିଣୀଙ୍କ ପୁତ୍ର ହିସାବରେ ରହିଛନ୍ତି ସେ ପ୍ରକୃତରେ ସେମାନେ ହେଉଛନ୍ତି ବସୁଦେବ ନେଇକି ତାଙ୍କୁ ସେଠି ଛାଡ଼ିକରି ଆସିଥିଲେ ଏଇଭଳି ଭାବରେ କହିଲେ ତେଣୁ କଂସ ଚିନ୍ତା କଲା କେମିତି ତାଙ୍କୁ ହତ୍ୟା କରିବ ନାରଦ ମୁନି କହିଲେ ତୁମେ ବ୍ୟବସ୍ଥା କର ତୁମେ ତାଙ୍କୁ ସେଠି ମାରିପାରିବ ନାହିଁ, ତାଙ୍କୁ ଏଇଠିକି ଡାକି ଏଇଠି ମାରିବା ପାଇଁ ବ୍ୟବସ୍ଥା କର, ତୁମର ସମସ୍ତ ଅସୁରମାନଙ୍କୁ ସେ ହତ୍ୟା କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ କଂସ ତାଙ୍କର ମନ୍ତ୍ରୀମାନଙ୍କ ସହିତ ଏବଂ ତାଙ୍କର ଯେଉଁ ଅଷ୍ଟମଲ୍ଲ ରହିଛନ୍ତି ଏବଂ ଅନ୍ୟ ଅସୁରମାନଙ୍କ ସହିତ ଗୋଟିଏ ଇଷ୍ଟଗୋଷ୍ଠୀ କରି ପ୍ରଥମେ ପଠାଇଲେ କେଶୀ ଦୈତ୍ୟକୁ ପଠାଇଲେ, କେଶୀ ଦୈତ୍ୟକୁ ପଠାଇଲେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ଏବଂ ଚାଣୁର ଏବଂ ଅନ୍ୟ ଯେଉଁ ରହିଛନ୍ତି ଅଷ୍ଟମଲ୍ଲ ତାଙ୍କୁ ସବୁ ପ୍ରସ୍ତୁତ କରିଦେଲେ, କୃଷ୍ଣ ବଳରାମ ଏଠିକି ଆସିବେ ତୁମେ ତାଙ୍କୁ ହତ୍ୟା କରିବ, ଏବଂ ଅକ୍ରୁରକୁ ମଧ୍ୟ ପଠାଇଲେ, ବୃନ୍ଦାବନକୁ ପଠାଇଲେ ନନ୍ଦଗାଁକୁ, ଯେ ସେଠି କୃଷ୍ଣ ବଳରାମଙ୍କୁ ସେ ଗୋଟେ ନୂଆ ରଥ ତିଆରି କରିଥିଲେ ସୁବର୍ଣ୍ଣ ରଥ, ସେଇ ରଥରେ ତାଙ୍କୁ ଆଣିକରି ଆସିବ, ଆମେ ଏଇଠି ତାଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିବା। ଏଇଭଳି ଭାବରେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ 36 ଅଧ୍ୟାୟରେ ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ 37 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପ୍ରଥମେ କେଶୀ ଆସିଥିଲେ, କେଶୀ ଯେଉଁ ଦୈତ୍ୟ ଆସିଥିଲା ଘୋଡ଼ା ରୂପରେ ଆସିଥିଲା, ବିରାଟ ବଡ଼ ରୂପ ଥିଲା ତା'ର, ଭଗବାନ ତାକୁ ତା'ର ମୁଖ ଯେଉଁ ମୁଖ ଖୋଲିକିରି ଆସିଥିଲା କୃଷ୍ଣଙ୍କୁ ଗିଳି ଦେବା ପାଇଁ, ଭଗବାନ ତାଙ୍କର ବାମ ହାତ ସେଇ କେଶୀ ଦୈତ୍ୟର ମୁଖରେ ଯେଉଁ ପ୍ରବେଶ କରାଇଦେଲେ ସେ ମୃତ୍ୟୁବରଣ କଲା। ତେଣୁ କେଶୀ ଯେତେବେଳେ ମୃତ୍ୟୁବରଣ କଲା, ଭଗବାନଙ୍କର ତାଙ୍କର ସେଇଭଳି ଭାବରେ ସାଙ୍ଗ ବାଳକମାନଙ୍କ ସହିତ ଗୋଚାରଣ ଲୀଳା ଚାଲିଛି, ଖେଳାଖେଳି ଲୀଳା ମଧ୍ୟ ଚାଲିଛି। ଏହି ସମୟରେ ନାରଦ ମୁନି ଆସି ଭଗବାନଙ୍କୁ ଏକାନ୍ତ ସ୍ଥାନରେ ତାଙ୍କ ସହିତ କଥା, ତାଙ୍କ ସହିତ ତାଙ୍କୁ ପ୍ରଣାମ କରି ତାଙ୍କୁ ସବୁ ସ୍ତୁତି କରିଛନ୍ତି। କଲା ପରେ ପୁଣି ବ୍ୟମାସୁର ଆସିଛି, ବ୍ୟମାସୁରକୁ ଭଗବାନ ବଧ କରିଛନ୍ତି। ତେଣୁ ଏହିଭଳି ଭାବରେ ଦଶମ ସ୍କନ୍ଧ 37 ଅଧ୍ୟାୟରେ କେଶୀ ଏବଂ ବ୍ୟମାସୁର ଏଇ ଦୁଇଜଣ ହତ୍ୟା ହୋଇଛନ୍ତି, ହେଲା ପରେ ଭଗବାନଙ୍କ ଦ୍ୱାରା ସେମାନେ ଉଦ୍ଧାର ପାଇଛନ୍ତି ପ୍ରକୃତରେ। ତେଣୁ 38 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି କେମିତି ଅକ୍ରୁର ଆସୁଛନ୍ତି, ଫାଲ୍ଗୁନ କୃଷ୍ଣ ଦ୍ୱାଦଶୀ ତିଥିରେ ଅକ୍ରୁର ଆସୁଛନ୍ତି। ତେଣୁ ବାଟରେ ଯେତେବେଳେ ଆସୁଛନ୍ତି ମଥୁରାରୁ ବୃନ୍ଦା ନନ୍ଦଗାଁକୁ ଆସୁଛନ୍ତି, ବାଟରେ ସେ କ'ଣ ସବୁ ଚିନ୍ତା କରୁଛନ୍ତି, ଏଇ ଅକ୍ରୁରଙ୍କ ମନୋରଥ କିଭଳି ସେ ଭଗବାନଙ୍କ ରୂପ ଦର୍ଶନ କରିବେ, ଭଗବାନ ସହିତ ସାକ୍ଷାତକାର କରିବେ, ଏହିସବୁ ସେ ଚିନ୍ତା କରି କରିକି ଆସୁଛନ୍ତି ବାଟ ସାରା। ସକାଳୁ ଆସିଲେ ଯେ ପାରଣା ନ କରିକିରି ଆସିଲେ, ଦ୍ୱାଦଶୀ ତିଥିରେ ପାରଣା ମଧ୍ୟ କଲେ ନାହିଁ, ଏବଂ ଆସି ସନ୍ଧ୍ୟା ହୋଇଗଲା ନନ୍ଦଗାଁ ଆସି ପହଞ୍ଚିବା ପାଇଁ ମଥୁରାରୁ ନନ୍ଦଗାଁ, କିନ୍ତୁ ସକାଳୁ ସକାଳୁ ନାରଦ ମୁନି ଆସି ତାଙ୍କ ସହିତ କଥା ହେଇ ଯାଇଛନ୍ତି, ତାଙ୍କୁ ପ୍ରାର୍ଥନା କରି ଯାଇଛନ୍ତି। କେଶୀ ମଧ୍ୟ ଆସିଲା ସକାଳୁ ସକାଳୁ ଆସି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ସିଏ ଭଗବାନଙ୍କ ଦ୍ୱାରା ଉଦ୍ଧାର ପାଇଲା, ଏବଂ ବ୍ୟମାସୁର ମଧ୍ୟ ସେଇଭଳି ଭାବରେ ଉଦ୍ଧାର ପାଇଛି। କିନ୍ତୁ ଅକ୍ରୁରଙ୍କୁ ଲାଗିଗଲା, ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିଗଲା, ସନ୍ଧ୍ୟାବେଳେ ଆସିକି ବୃନ୍ଦାବନରେ ପହଞ୍ଚି ନନ୍ଦଗାଁରେ ପହଞ୍ଚିଲେ, ଭଗବାନ ସହିତ ଦର୍ଶନ ହୋଇଛନ୍ତି। ତେଣୁ ଇଏ ପଥ ମଧ୍ୟରେ ଯେଉଁ ସେ ଚିନ୍ତା କରୁଥିଲେ ସେଇଟାକୁ ଅକ୍ରୁରଙ୍କ ମନୋରଥ ବୋଲି କୁହାଯାଉଛି, ସେଇ ବିଷୟରେ ଆମେ ଆଲୋଚନା କରୁଛେ। ତେଣୁ ଏ ଶ୍ଳୋକରେ କହୁଛନ୍ତି, 11 ଶ୍ଳୋକରେ, ଯେ ଭଗବାନ ସ ଅସତ୍ ସତୋ ଯହ ଅସତ୍ ସତୋ କାର୍ଯ୍ୟକାରଣ ଓ ଇକ୍ଷିତା ଅପି ଦଷ୍ଟା ଅପି ଅହଂ ରହିତ, ସେଇ ଭଗବାନ ଯିଏକି ଏ ଭୌତିକ ଜଗତ ହେଉଛି କାର୍ଯ୍ୟକାରଣର ସମାହାର, ଆମେ ଯାହା ସବୁ ଦେଖୁଛେ ଯେଉଁ ସବୁ କାର୍ଯ୍ୟ ଆମକୁ ଦେଖାଯାଉଛି ତା'ର ଗୋଟେ କାରଣ ରହିଛି। ଯେମିତି ସବୁ ବୃକ୍ଷ ସବୁ ଆମେ ଦେଖୁଛେ, ବୃକ୍ଷର ଫଳ ହେଉଛି, ଫୁଲ ହେଉଛି ଇତ୍ୟାଦି, ଏ ବୃକ୍ଷର କାରଣ ହେଉଛି ମଞ୍ଜି, ମଞ୍ଜିରୁ ବୃକ୍ଷ ଆସିଲା। ଏହିଭଳି ଭାବରେ ଭୌତିକ ଜଗତରେ ଆମେ ଯେତେ କାର୍ଯ୍ୟ ଦେଖୁଛେ ତା'ର ଗୋଟେ କାରଣ ରହିଛି। ତେଣୁ ଇଏ ଗୋଟେ ପ୍ରଶ୍ନ ଉଠେ, ଆଗ ମଞ୍ଜିରୁ ଗଛ ଆସିଲା ନା ଗଛରୁ ମଞ୍ଜି ଆସିଲା? ଆମର ସେ ସମୟ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ ଯିଏକି ଜଣେ ବୈଜ୍ଞାନିକ, ସିଏ କହନ୍ତି ବୈଜ୍ଞାନିକ ମେଳରେ ତାଙ୍କର ଗୋଟେ କଥା ରହିଛି, ଗୋଟେ ପ୍ୟାରାଡକ୍ସ ବୋଲି କୁହାଯାଏ ସେଇଟାକୁ, ଏଇଟା ଗୋଟେ ପ୍ୟାରାଡକ୍ସ କ'ଣ, ଏଗ୍ ଚିକେନ୍ ପ୍ୟାରାଡକ୍ସ, ଆଗ ଅଣ୍ଡାରୁ କୁକୁଡ଼ା ଆସୁଛି ନା କୁକୁଡ଼ାରୁ ଅଣ୍ଡା ଆସୁଛି? କିଏ କହିପାରିବେ? ବୈଜ୍ଞାନିକମାନେ କହିପାରୁନାହାନ୍ତି, କିନ୍ତୁ ଆମର ଶାସ୍ତ୍ରରେ ତା'ର ଉତ୍ତର ଦିଆଯାଇଛି। ତଥାପି ଆପଣମାନେ ଯଦି କିଏ କହିପାରିବେ, କିଛି ଗେସ୍ ଲଗାଇ ପାରିବେ, କେଉଁଥିରୁ ଆସିଲା କେଉଁଟା ପ୍ରଥମେ? କାର୍ଯ୍ୟକାରଣ, ଏ ଭୌତିକ ଜଗତ ହେଉଛି କାର୍ଯ୍ୟକାରଣର ସମାହାର, ପ୍ରଥମେ ଗଛ ଆସିଲା ନା ପ୍ରଥମେ ମଞ୍ଜି ଆସିଲା? ଜଣେ କୁହନ୍ତୁ ଗଛ ଆଉ ଜଣେ କୁହନ୍ତୁ ମଞ୍ଜି, ଦୁଇଟା ତାହେଲେ ଗୋଟେ ଠିକ୍ ହବ। ଯଦି କହିବେ ମଞ୍ଜି ଆସିଲା, ତାହେଲେ ମଞ୍ଜି କୋଉଠୁ ଆସିଲା? ଆଉ ଯଦି ଗଛ ଯଦି ମୂଳ ହଉଛି, ମୂଳ ପ୍ରଥମେ ହଉଛି ଗଛ, ତାହେଲେ ମଞ୍ଜିରୁ ମଞ୍ଜି ନଥିଲେ ଗଛ କୋଉଠୁ ଆସିଲା? ତେଣୁ ଆର ଉତ୍ତର ଭଗବାନ ଦେଇଛନ୍ତି ଭଗବତ ଗୀତାରେ। ସର୍ବଭୂତେଷୁ କୌନ୍ତେୟ ମୂର୍ତ୍ତେ ସମ୍ଭବତି ଯାହା ତାସାଂ ବ୍ରହ୍ମ ମହଜନୀ ଅହଂ ବିଜପ୍ରଦ ପିତା। ପ୍ରଥମେ ହେଉଛି ମଞ୍ଜି, ମଞ୍ଜି କେଉଁଠୁ ଆସିଲା ନା? ସେଇଟା ଭଗବାନଠୁ ଆସିଲା। ତେଣୁ ସେହିଭଳି ଭାବରେ ଆମେ ଭୌତିକ ଜଗତରେ ଯାହା ସବୁ ଦେଖୁଛେ ସବୁ କାର୍ଯ୍ୟ କାରଣର ସମାହାର ରହିଛି। ଗୋଟେ କାର୍ଯ୍ୟ ଦେଖୁଛେ ତା'ର ଗୋଟେ କାରଣ ରହିଛି। ଏଇଭଳି ଭାବରେ ସବୁକିଛି ଏ ଭୌତିକ ଜଗତ କାର୍ଯ୍ୟ କାରଣ ସତ୍ ଅସତ୍ ବୋଲି କୁହାଯାଉଛି। ସବୁକିଛି କାର୍ଯ୍ୟ କାରଣର ସମାହାର। ଯେଉଁ କାର୍ଯ୍ୟ ଆମେ ଦେଖୁଛେ ତା'ର ଗୋଟେ କାରଣ ରହିଛି। କିନ୍ତୁ ବୈଜ୍ଞାନିକମାନେ ସେଇଥିପାଇଁ ସେମାନେ ଠିକ୍ ଭାବରେ ବୁଝିପାରୁନାହାନ୍ତି ଭୌତିକ ଜଗତ ସୃଷ୍ଟିର କାରଣ କ'ଣ। ଯେମିତି ବୈଜ୍ଞାନିକମାନେ ବହୁତ ପ୍ରକାର ଗବେଷଣା କରୁଛନ୍ତି, ନ୍ୟୁଟନ୍ ଯେତେବେଳେ ଗୋଟେ ଆପଲ୍ଟେ ଗଛରୁ ତଳକୁ ପଡ଼ିଯାଇଥିଲା ସେତେବେଳେ ସେ ଗବେଷଣା କରି କରିକି ଜାଣିଲେ ଯେ ଗୋଟେ ମାଧ୍ୟାକର୍ଷଣ ଶକ୍ତି ରହିଛି, ଏତିକି ସେ ଜାଣିଲେ। ତାପରେ ଆଉ କିଛି ଜାଣିପାରିଲେ ନାହିଁ। ମାଧ୍ୟାକର୍ଷଣ ଶକ୍ତିଟା କାହାର ସେ କହିପାରିଲେ ନାହିଁ। ତେଣୁ ଆମର କୁହାଯାଇଛି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣମ୍। ସବୁ କାରଣର କାରଣ ହେଉଛନ୍ତି କୃଷ୍ଣ ଏବଂ ତାଙ୍କର କିଛି କାରଣ ନାହିଁ। ଯାହାଙ୍କର କୌଣସି କାରଣ ନାହିଁ ଏବଂ ସେ ସମସ୍ତଙ୍କର କାରଣ ସିଏ ହେଉଛନ୍ତି ଭଗବାନ। ଏ କଥା ଏଠି କୁହାଯାଉଛି ମନ ଅକ୍ରୂର ଚିନ୍ତା କରୁଛନ୍ତି। ଅପି ଯ ଅସତ୍ ସତୋ ଇକ୍ଷିତା ଅପି ଅହଂ ରହିତ। ସିଏ ହେଉଛନ୍ତି ସବୁକିଛିର ମୂଳ ଏବଂ ସିଏ ସବୁକିଛି ସାକ୍ଷୀ ହିସାବରେ ରହିଛନ୍ତି, ସବୁକିଛି ଦର୍ଶନ କରୁଛନ୍ତି, ତାଙ୍କୁ କେହି ଦର୍ଶନ କରିପାରୁନାହାନ୍ତି। ଏବଂ ଇକ୍ଷିତା ଅପି ମାନେ ଦ୍ରଷ୍ଟା ଅପି ସିଏ ସବୁକିଛି ଦେଖୁଛନ୍ତି। ଆମେ ଯେଉଁ ଦେଖୁଛେ ଆମର ଦର୍ଶନଟା ଠିକ୍ ଭାବରେ ହେଉନାହିଁ। ଆମର ହେଉଛି କ'ଣ, ଆମର ହେଉଛି ପାର୍ସିଆଲ ଦର୍ଶନ, ମାନେ ଆଂଶିକ ଦର୍ଶନ ଆମେ କରୁଛେ, ପୂର୍ଣ୍ଣ ଭାବରେ ପୂର୍ଣ୍ଣ ଦର୍ଶନ ଆମେ କରିପାରୁନାହିଁ। କାରଣ ଆମର ଶକ୍ତି ଯେଉଁ ରହିଛି ଚକ୍ଷୁ ଦ୍ୱାରା ଯେଉଁ ଆମେ ଦେଖୁଛେ ତା'ର ଶକ୍ତି ସୀମିତ ଶକ୍ତି ରହିଛି, ଅସୀମିତ ଶକ୍ତି ନାହିଁ। କିନ୍ତୁ ଭଗବାନ ଯେଉଁ ଦେଖନ୍ତି ଭଗବାନଙ୍କ ଈକ୍ଷଣ ଏଭଳି ରହିଛି, ସର୍ବଶକ୍ତିମାନ ସେ ସବୁକିଛି ଦେଖିପାରିବେ। ବେଦାହମ ସମ୍ଦିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ଆମେ ସମସ୍ତେ ଯିଏ ଏଠି ବସିଛେ ଆମର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଭଗବାନ ଦେଖିପାରିବେ, ଦେଖିପାରନ୍ତି, ଜାଣନ୍ତି ସବୁ। କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ତେଣୁ ସେଇ ସିଏ ଦ୍ରଷ୍ଟା, ସେ କିଛି ସବୁକିଛିର ସାକ୍ଷୀ ସିଏ, କିନ୍ତୁ ଅହଂରହିତ, ତାଙ୍କର ଅହଂକାର ନାହିଁ, ଅହଂକାରହୀନ। ଏତେ ଶକ୍ତି ରହିଛି, ଏତେ ଗୁଣ ରହିଛି, ଏତେ କ'ଣ କ'ଣ କେତେ କ'ଣ ରହିଛି। ଆମର ଯଦି ଟିକିଏ ସାମାନ୍ୟ ଶକ୍ତି ରହିଛି ତାହେଲେ ଆମେ ସାଙ୍ଗେ ସାଙ୍ଗେ ଆମେ ଗର୍ବିତ ହୋଇଯାଉଛେ, ଏତେ ଆମର ଗର୍ବ ଆସିଯାଉଛି, ଅହଂକାର ଆସିଯାଉଛି। କିନ୍ତୁ ଭଗବାନଙ୍କର ଅହଂ ରହିତ, ତାଙ୍କର କୌଣସି ଅହଂକାର ନାହିଁ ଭଗବାନ। ସୋ ତେଜସା ନିଜ ଶକ୍ତି ଦ୍ୱାରା ଅପ୍ୟାସ୍ତ ତମ ଭିଦା ଭ୍ରମ ତମ ସ୍ୱାତ୍ମାନ ସ୍ୱ ଅଜ୍ଞାନ ତଥ ଭିଦା ଭେଦ ତଥ ଭ୍ରମ ଅପ୍ୟାସ୍ତା ଅପ୍ରାକୃତା ତମ ଆଦୟୋ ଯସ୍ମିନ୍ ସହ ଅପାସ୍ତ ତମ ଭିଦା ଭ୍ରମ। ଏ ଯେଉଁ ତମ ଗୁଣ ରହିଛି ଭୌତିକ ଜଗତରେ ଯେଉଁ ତମ ଗୁଣ ରହିଛି ଏଇଥିରୁ ଆମର ସବୁ ବିଭିନ୍ନ ପ୍ରକାର ଭ୍ରମ ଆସୁଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣାପାଠବ ଏଇସବୁ ଆମର ଦୋଷ ରହିଛି। କିନ୍ତୁ ଭଗବାନ ସେସବୁ ତମସ ଅଜ୍ଞାନ ତଥା ଭେଦା ଭେଦ ତଥା ଭ୍ରମ ଅପାସ୍ତା ଅପାକୃତା ତମ ଆଦୌ ଏସବୁକୁ ନଷ୍ଟ କରିଦିଅନ୍ତି, ଏ ଅଜ୍ଞାନକୁ ସେ ନଷ୍ଟ କରିଦିଅନ୍ତି ଭଗବାନ। ଏଭଳି ତାଙ୍କର ସୋ ତେଜସା ତାଙ୍କର ଏତେ ଚିତ୍ ଶକ୍ତି, ଭଗବାନଙ୍କ ଜ୍ଞାନ ଶକ୍ତି ରହିଛି। ଚିତ୍ ଶକ୍ତି କହିଲେ ଜ୍ଞାନ, ଭଗବାନଙ୍କ ତିନୋଟି ଶକ୍ତି, ଭଗବାନଙ୍କର ଅନନ୍ତ ଶକ୍ତି ରହିଛି କିନ୍ତୁ ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି, ଗୋଟେ ହେଉଛି ବହିରଙ୍ଗା ଶକ୍ତି, ଆଉ ଗୋଟେ ହେଉଛି ମାୟା ଶକ୍ତି, ଆଉ ଗୋଟେ ହେଉଛି ତଟସ୍ଥା ଶକ୍ତି। ଏ ବହିରଙ୍ଗା ଶକ୍ତି ହେଉଛି ଭଗବାନଙ୍କର ଏ ଭୌତିକ ପ୍ରକାଶ, ଭୌତିକ ଜଗତ ଆମେ ଯାହା ଦେଖୁଛେ ଏ ଭଗବାନଙ୍କ ବହିରଙ୍ଗା ଶକ୍ତି। ଏବଂ ଜୀବମାନେ ଆମେ ସବୁ ଜୀବମାନେ ଆମେ ହେଉଛେ ଭଗବାନଙ୍କର ତଟସ୍ଥ ଶକ୍ତି। ଆମର ଶକ୍ତି ରହିଛି ଆମେ ଉନ୍ନତ ଧାମରେ ରହିପାରିବା, ନହେଲେ ଆମେ ଏ ନୀଚ ଧାମରେ ରହିବା, ନୀଚ ଜଗତରେ ରହିବା, ଭୌତିକ ଜଗତରେ ରହିବା। ଏ ଆମର ରହିଛି ସ୍ୱତନ୍ତ୍ରତା ରହିଛି। ଆମେ ଯଦି ସ୍ୱତନ୍ତ୍ରତାର ଠିକ୍ ଭାବରେ ସଦ୍ବ୍ୟବହାର କରିବା ତାହେଲେ ଆମେ ଭଗବତ ଧାମକୁ ଯିବା, କିନ୍ତୁ ଯଦି ଅସଦ୍ବ୍ୟବହାର କରିବା ତାହେଲେ ଆମେ ଭୌତିକ ଜଗତରେ ରହିବା। ତେଣୁ ଭଗବାନଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି ସେ ତିନି ଭାଗରେ ବିଭକ୍ତ। ବହିରଙ୍ଗା ଶକ୍ତି ମଧ୍ୟ ତିନୋଟି ଗୁଣ ରହିଛି, ସଚିତ ଆନନ୍ଦ ଏ ହେଉଛି କ'ଣ ସତ୍ଵ ରଜ ତମ, ଏ ତିନୋଟି ଗୁଣ ହେଉଛି ଭଗବାନ ବହିରଙ୍ଗା ଶକ୍ତି। ଏବଂ ଅନ୍ତରଙ୍ଗା ଶକ୍ତି ହେଉଛି ତିନୋଟି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କହିଲେ ଭଗବାନ ସବୁବେଳେ ପାଇଁ ରହୁଛନ୍ତି, ଚିତ୍ କହିଲେ ଭଗବାନଙ୍କ ପୂର୍ଣ୍ଣ ଜ୍ଞାନ ରହିଛି ଏବଂ ଆନନ୍ଦମୟ ସେ ଭଗବାନ। ତେଣୁ ଯେଉଁ ଜ୍ଞାନ ଶକ୍ତି ମାଧ୍ୟମରେ ସେ ସମସ୍ତଙ୍କର ଅଜ୍ଞାନକୁ ଦୂର କରିଦିଅନ୍ତି। ତେଣୁ ତଦିକ୍ଷା ତସ୍ୟଚେକ୍ଷା ଭଗବାନଙ୍କ ଇକ୍ଷଣ ମାଧ୍ୟମରେ ସମସ୍ତଙ୍କର ଅଜ୍ଞାନକୁ ସେ ଦୂର କରିଦିଅନ୍ତି। ତେଣୁ ପ୍ରାଣାକ୍ଷ ଦିବି ସହିତ ପ୍ରାଣ ଏବଂ ଅକ୍ଷ, ଆମର ଯେଉଁ ପ୍ରାଣ ରହିଛି ଏବଂ ଆମର ଯେଉଁ ଅକ୍ଷ କହିଲେ ସବୁ ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଅକ୍ଷଜ ବା ଜ୍ଞାନେନ୍ଦ୍ରିୟ ଇତ୍ୟାଦି, ଏସବୁକୁ ଆତ୍ମନ କହିଲେ ଆତ୍ମା ରଚିତେଇ ସୃଷ୍ଟି ଯିବେ ଭଗବାନ, ଏସବୁ ସୃଷ୍ଟି କରୁଛନ୍ତି, ଭଗବାନ ନିଜେ ସୃଷ୍ଟି କରୁଛନ୍ତି ସବୁ। ଏବଂ ସଦନେଷୁ କହିଲେ ବୃନ୍ଦାବନ ତରୁଷୁ ଗୋପୀ ଗୃହେଷୁ ଚ ଲୀଳା କର୍ମାଣି କୁର୍ବନ୍ ସତବତ୍। ଭଗବାନଙ୍କ ବର୍ତ୍ତମାନ ବୃନ୍ଦାବନ ଲୀଳା ଚାଲିଛି, ସେ ବୃନ୍ଦାବନ ଲୀଳାକୁ ଅକ୍ରୂର ଚିନ୍ତା କରୁଛନ୍ତି। ଅଭିହତେ କହିଲେ ଅଭିମୁଖ୍ୟାନ ପ୍ରତିହତେ, ଭଗବାନଙ୍କୁ ସେ ଦର୍ଶନ କରିବେ, ସେଇ ଭଗବାନ ଯାହାଙ୍କର ଏତେ ଶକ୍ତି ରହିଛି, ସବୁକିଛି ସୃଷ୍ଟି କରୁଛନ୍ତି, ସବୁକିଛିରେ ସେ ହେଉଛନ୍ତି ସାକ୍ଷୀ, ସେ ବୃନ୍ଦାବନରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଲୀଳା କରୁଛନ୍ତି, ସେ ଭଗବାନଙ୍କର ସେ ଦର୍ଶନ କରିବେ, ଏଇଭଳି ଭାବରେ ମନୋରଥ କରୁଛନ୍ତି ଅକ୍ରୂଢ଼। ତେଣୁ କୁହାଯାଉଛି ଯେ ଭାବାର୍ଥରେ ବହୁତ ବଡ଼ ଭାବାର୍ଥ ଦେଇଛନ୍ତି ଆମର ପ୍ରଭୁପାଦଙ୍କ ଭାବାର୍ଥ ଦଶମ ସମୟ 13 ଅଧ୍ୟାୟ ପର୍ଯ୍ୟନ୍ତ ଅଛନ୍ତି, କିନ୍ତୁ ତାପରେ ଯେଉଁ ଭାବାର୍ଥ ରହିଛି ଏସବୁ ପ୍ରଭୁପାଦଙ୍କର ଶିଷ୍ୟମାନେ ସେମାନେ ସବୁ ହୃଦୟାନନ୍ଦ ମହାରାଜ ଏମାନେ ସବୁ ମିଶିକିରି ଶ୍ଳୋକ ଉପରେ ଭାବାର୍ଥ ଦେଇଛନ୍ତି। ତେଣୁ ଏଠି କୁହାଯାଉଛି ଯେ ଏହି ଶ୍ଳୋକରେ ଅକ୍ରୂର ପରମେଶ୍ୱର ଭଗବାନ ଯାହାଙ୍କୁ ସେ ବୃନ୍ଦାବନରେ ଦର୍ଶନ କରିବେ ତାଙ୍କ ସର୍ବଶକ୍ତିମତାର ମର୍ଯ୍ୟାଦା ପ୍ରତିଷ୍ଠିତ କରିଛନ୍ତି। ଭଗବାନଙ୍କର ସବୁକିଛି ଶକ୍ତି ରହିଛି, ସେ ଭୌତିକ ଜଗତ ସବୁ ସୃଷ୍ଟି କରୁଛନ୍ତି। ଭଗବାନଙ୍କଠାରୁ ବିଚ୍ଛିନ୍ନ ହେବାର ମିଥ୍ୟା ଧାରଣାଟି ଶ୍ରୀମଦ୍ ଭାଗବତମର 11 ସ୍କନ୍ଦ 2 ଅଧ୍ୟାୟ 37 ଶ୍ଳୋକରେ କୁହାଯାଇଛି, ଭୟଂ ଦ୍ୱିତୀୟା ଭିନିବେଶତ। ଆମ କାହିଁକି ଭୟ ହେଉଛି ନା ଭଗବାନଙ୍କୁ ଭୁଲି ଯାଇଥିବାରୁ ଆମେ ଭୟ ପ୍ରାପ୍ତ ହେଉଛେ। ପୁଣି ଯେତେବେଳେ ଭଗବାନଙ୍କୁ ସ୍ମରଣ କରିବା, ଭଗବାନଙ୍କ ଶରଣରେ ଯିବା, ଆମର ସେ ଭୟ ଦୂର ହୋଇଯିବ। ତେଣୁ ଅକ୍ରୂର କହୁଛନ୍ତି ଯେ ସାଧାରଣ ବଦ୍ଧ ଜୀବକୁ ପୀଡ଼ନକାରୀ ଅହଂକାରୀ ଔଦତ୍ୟରୁ ଭଗବାନ ମୁକ୍ତ। ଆମେ ଯେଉଁ ଅହଂକାର ଯୋଗୁଁ ଆମର ଅହଂକାର ହେଉଛି ସବୁଠାରୁ ସୂକ୍ଷ୍ମ ସ୍ଥିତି, ଅହଂକାରଟା ରହୁଛି ମନ ବୁଦ୍ଧି ଏବଂ ଅହଂକାର, ଇଏ ହେଉଛି ଆମର କ'ଣ, ଇଏ ହେଉଛି ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଂକାର। ସ୍ଥୂଳ ଶରୀର ଯେଉଁ ରହିଛି ଏ ପଞ୍ଚ ମହାଭୂତରେ ତିଆରି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, କିନ୍ତୁ ଆମର ଯେଉଁ ସୂକ୍ଷ୍ମ ଶରୀର ରହିଛି ସେ ହେଉଛି ମନ ବୁଦ୍ଧି ଏବଂ ଅହଂକାର, ଏଇ ତିନୋଟି ତତ୍ତ୍ୱରେ ତିଆରି। ତେଣୁ ଅହଂକାର ତତ୍ତ୍ୱ ହେଉଛି ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ, ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ। ଆମେ ଜାଣିପାରିବା ନାହିଁ ପ୍ରକୃତରେ ଆମେ କିଏ, ଅହଂକାର ଏ ଫଲ୍ସ ଇଗୋ ଯାହାକୁ କୁହାଯାଏ, ଫଲ୍ସ ଇଗୋ। ପ୍ରଭୁପାଦ ମହାରାଜ ଏ ଅହଂକାର ତତ୍ତ୍ୱକୁ ଟ୍ରାନ୍ସଲେସନ୍ କରିଛନ୍ତି ଫଲ୍ସ ଇଗୋ ହିସାବରେ, ଏଇଟା ହେଉଛି ମିଥ୍ୟା ଅହଂକାର, ଆମର ମିଥ୍ୟା ଅହଂ ଅହଂ କହିଲେ ମୁଁ, ଏ ମୁଁ କିଏ, ଏ ହେଉଛି ଅହଂକାର, ମୁଁ କିଏ। ଆମେ ବିଭିନ୍ନ ପ୍ରକାର ଯେଉଁ ସତ୍ୱଗୁଣ ଦ୍ୱାରା ଯେଉଁମାନେ ଆବୃତ ହେଇଛନ୍ତି ସେମାନେ ଭାବୁଛନ୍ତି ମୁଁ ହେଉଛି ବ୍ରାହ୍ମଣ, ଯିଏ ରଜଗୁଣ ଦ୍ୱାରା ଆବୃତ ହେଉଛନ୍ତି ସେ ହେଉଛନ୍ତି ମୁଁ ହେଉଛି କ୍ଷତ୍ରିୟ, ଯିଏ ତମ ଗୁଣ ଦ୍ୱାରା ଆବୃତ ହେଉଛନ୍ତି ସେ ହେଉଛନ୍ତି ମୁଁ ହେଉଛି ଶୂଦ୍ର, ବା ଏହିଭଳି ଭାବରେ ମହାପ୍ରଭୁ କହିଲେ ପ୍ରକୃତ ଅହଂକାର କ'ଣ, नाहं विप्रो न च नरपति न वैश्यो शूद्रवा नाहं वर्णी न च गृहपति न वनस्थो जतिर्वा। आमे ये सब नुहे, ये हूँ मिथ्या अहंकार आमर, ये कहि मु ब्राह्मण, किए कह क्षत्रिय, किए कह वैश्य, किए कह शूद्र, ये सब मिथ्या अहंकार, प्रकृत अहंकार नुह। बा किए कह ब्रह्मचारी, किए कह गृहस्थ, किए कह बानप्रस्थ, किए कह सन्यास, यहाँ आमर तो माने यहाँ आम प्रकृत अहंकार नुह। ठीक है तो सब तेणु भगवान कहते हैं आम किए ये नकारात्मक भाव में नेगेटिवली से वर्णना कराऊँ नुह यहाँ मु नुह यहाँ मु नुह तेल मु किए हाँ किंतु प्रज्वन निखिल परमानंद पूर्णामता धेर गोपी भर्तुर पदकमलोर दास दासान दास। ये हूँ प्रकृत अहंकार, ये हूँ शुद्ध अहंकार, अहम ब्रह्मास्मि ये मत शुद्ध अहंकार नुह। अहम ब्रह्मास्मि जो मैंने कहते से भावुंत मुझे भगवान, भगवान जमी परम ब्रह्म मुझे भाव भगवान, किंतु भगवान कर आम हूँ भगवान अंश, आम हूँ भगवान अंश, सी हूँ पूर्ण, आमर कर्तव्य हूँ से पूर्णर सेवा करवा, अंशर कार्य हूँ से पूर्णर सेवा कर, ना जदि भावुं अहम ब्रह्मासी मुझे ब्रह्म भगवान भी ब्रह्म, तेल आम एका सोहम सोहम कथाटी रही सो शास्त्र गोटे य मंत्री रही सोहम सोहम कहले स ना सह स अहम सो सी हूँ मुो अहम तेणु ये सम्बन्ध गोटे कथा अच्छी जड़े जो मैंने साधारण ब्रह्मवादी जो मैंने ज्ञानी मैंने सब कहते सोहम भगवान सहित मिसी एक ही जीवे भगवान जहाँ मुझे सोहम तेणु यही भाव में सी सब से ज्ञानी भक्तर ज्ञानी जन शिष्य थिले से सब सब उच्चारण करते आम जी हरे कृष्णा 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 हरे 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 राम राम ये आम भगवान प्रार्थना करते प्रभु आम आपण सेवार निजुक्त करूँ आमको किंतु सीए कौन कौन ना सोहम 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 मुझसे तेणु जन भक्त सहित देखाला से कहले तुम ये मंत्र सब ठीक अच्छे तो जड़े से कहले जे तुम्हें ये जो मंत्री बोलु ये मंत्र जितक आनंद पाच ताठ आउ गोटे मंत्र रही कहले आहरी अधिक आनंद प्राप्त हे सेटा हूँ प्रकृत आउटे उन्नत मंत्र सेटा ना तो कौन से मंत्र मत कहतु ना गोटे द दा शब्द गोटे पूर्व दा अक्षर टी पूर्व युक्त कर सोहम दासोहम 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 तुम सोहम जो कह तुम कह दासोहम दासोहम सब चिंता कर दासोहम तेणु से भाव में जो से मंत्री उच्चारण कले दासोहम प्रकृत आम स्थिति हूँ सेटा जीवर स्वरूप है कृष्णर नित्य दास आम स्वरूप हूँ भगवान आम दास तेणु सी जो आम जो चिंता करवा प्रकृत ये आम स्वरूप स्थित आम प्राप्त हवा ये हूँ मुक्त मुक्त अवस्था मुक्तिर हित्वा अन्यथा रूपम स्वरूपेण व्यवस्थित मुक्ति विषय कहुच मुक्ति कौन ना अन्य जो रूप सब आम रही विकृत रूप प्रकृत रूप हूँ आम भगवान अंश मुक्तिर हित्वा अन्यथा स्वरूपेण आम स्वरूप जब आम रहा आम मुक्ति प्राप्त हो गले मुक्त हो गले आमर स्वरूप हूँ भगवान आम दास तेणु जो से चिंता कले दासोहम 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 तेणु से बहुत प्रकृत आनंद प्राप्त हेले मूल गुरु जी कही सोहम तक सह देखाला सी एम कहले गुरुदेव मत आज जन वैष्णव भक्त देखाले सी एम कहले मुझे शब्द टी से मंत्री परिवर्तित कर जप कर बहुत आनंद लगुच ना कौन कलु ना मुझे ये भाव में दासोहम ना भूल कल मंत्र जदि परिवर्तित हम मंत्र नष्ट जहाँ कर सारूँ कर सारूँ बर्तमान आ गोटे स शब्द स अक्षर आ गोटे पूर्व युक्त कर सदा सोहम सदा सोहम सदा सोहम तेणु ये भाव में से पुणी मंत्र परिवर्तन कर सदा सोहम मान मु सब भगवान सदा सोहम ଏଇଭଳି ଭାବରେ ଯେତେବେଳେ ସେ କହିଲେ, ତାପରେ ସେ ପୁଣି ଭକ୍ତଙ୍କ ସହିତ ଆସି ଦେଖା ହେଲେ। ଭକ୍ତ କହିଲେ କହିଲେ ଏମିତି ମୋତେ ଗୁରୁଦେବ କହିଲେ, ନା ଏଇଟା ଠିକ୍ ନୁହଁ, ତେଣୁ ସଦାଶୋହମ ସଦାଶୋହମ କହୁଛି ବର୍ତ୍ତମାନ, ନା 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 ସେଇଟା ପୁଣି ଭୁଲ ହେଇଗଲା, ତୁ ଆଉ ଗୋଟେ ଦା ଅକ୍ଷର ଗୋଟେ ଆଡ୍ କର ତା ପୂର୍ବରୁ, କ'ଣ ଦାସୋ ଦାସୋହମ ଦାସୋ ଦାସ। ଏଇଭଳି ଭାବରେ ଯେଉଁମାନେ ଜ୍ଞାନୀ ଏବଂ ଭକ୍ତ ଭିତରେ ତଫାତ୍ ହେଉଛି ଏଇଟା, ଜ୍ଞାନୀ ଭାବନ୍ତି ଆମେ ଭଗବାନଙ୍କ ସହିତ ସମାନ ହେଇଗଲୁ, କିନ୍ତୁ ଭକ୍ତ ଯିଏ ସେ ଭାବନ୍ତି ଆମେ ଭଗବାନଙ୍କ ଦାସ। ମହାପ୍ରଭୁ ସେଇଟା କହିଲେ, ଇଏ ହେଉଛି ଆମର ପ୍ରକୃତ ଅହଙ୍କାର। କିନ୍ତୁ ପ୍ରଜ୍ଞନ ନିଖିଳ ପରମାନନ୍ଦ, ଯିଏକି ସମସ୍ତ ଭୌତିକ ସବୁକିଛିରେ ସେ ହେଉଛନ୍ତି ମୁଖ୍ୟ, ନିଖିଳ ପରମାନନ୍ଦ ସବୁକିଛି ଆନନ୍ଦ ତାଙ୍କ ପାଖରେ ରହିଛି। ଗୋପୀ ଭର୍ତ୍ତୁ ଯେ ଗୋପୀମାନଙ୍କ ପାଳନ କର୍ତ୍ତା, ତାଙ୍କର ଦାସଙ୍କର ଦାସଙ୍କର ଅନୁଦାସ, ଇଏ ହେଉଛି ଆମର ପ୍ରକୃତ ଅହଙ୍କାର, ପ୍ରକୃତ ସ୍ଥିତି, ପ୍ରକୃତ ପରିଚୟ ହେଉଛି ଏଇଟା ଆମର। ତେଣୁ ଏଇଭଳି ଭାବରେ ଏଭଳି କହି ତା ପର ଶ୍ଳୋକରେ କହୁଛନ୍ତି, 12 ଶ୍ଳୋକରେ, ଯେ ଯଶାଖିଳାମି ବହବିଷୁ ମଙ୍ଗଳୈ ବାଚୋ ବିମିଶ୍ରା ଗୁଣକର୍ମ ଜନ୍ମଭି ପ୍ରାଣନ୍ତି ଶୁଭନ୍ତି ପୁନନ୍ତି ବୈ ଜଗତ ଯାସ୍ତତ୍ ବିରକ୍ତା ସବ ଶୋଭ ନାମତଃ। ଯଶ୍ୟ ଅଖିଳାମି ବହବି, ଅଖିଳାମି ବହବି କହିଲେ ଅଖିଳାମି ଅମି ବାନି ପାପାନି ଘ୍ନନ୍ତିତି ଅମିବାହନି ତେ, ଯାହାଙ୍କର ପାଖକୁ ଗଲେ, ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୁଖୈଷ୍ୟାମି ମା ସୁଚ। ଭଗବାନଙ୍କ ଶରଣରେ ଗଲେ ଆମ ସମସ୍ତ ପାପ ଭଗବାନ ନେଇଯିବେ, ହରଣ କରିନେବେ। ତେଣୁ ସେଇଟା ସେ କଥା କହୁଛନ୍ତି, ଯଶା ଖିଳା ଅମିବ ହବି, ଅମିବ କହିଲେ ସବୁକିଛି ପାପ ଯେଉଁ ରହିଛି ଆମର ସବୁକିଛି ଭଗବାନ, ଅହ ଅମି ବହବି କହିଲେ ସବୁକିଛି ଭଗବାନ ସମସ୍ତ ପାପକୁ ସେ ନଷ୍ଟ କରିଦେବେ, ଭଗବାନ ଦର୍ଶନ କଲା ମାତ୍ରେ ସବୁ ପାପ ଦୂର ହେଇଯିବ। ତେଣୁ ଗୁଣକର୍ମ ଜନ୍ମ ବି, ଭଗବାନଙ୍କର ଯେଉଁ ଗୁଣ ରହିଛି, ଭଗବାନ କର୍ମ ରହିଛି, ଭଗବାନଙ୍କ ଜନ୍ମ ସବୁ ରହିଛି, ଗୁଣା କରୁଣାଦେହ କର୍ମାଣି ଜନ୍ମାଣି ଚତି, ଭଗବାନଙ୍କର ଅନେକ ଗୁଣ ରହିଛି, ବିଶେଷ ଭାବରେ ତାଙ୍କର ଯେଉଁ କରୁଣା ଇତ୍ୟାଦି ସବୁ ଗୁଣ ରହିଛି, ଭଗବାନଙ୍କର ଅନେକ କର୍ମ ରହିଛି, ଯେମିତି ଗୋବର୍ଦ୍ଧନ ଧାରଣ ଇତ୍ୟାଦି କର୍ମ ରହିଛି ଭଗବାନଙ୍କର, ଏବଂ ଭଗବାନଙ୍କର ଜନ୍ମ ମଧ୍ୟ, ଏସବୁ ବିମିଶ୍ରା ଯୁକ୍ତ ବାଚ ଜଗତ ପ୍ରାଣନ୍ତି, ଭଗବାନଙ୍କର କଥା ଯେଉଁ ରହିଛି, ଭଗବାନଙ୍କର ଗୁଣ ଯୁକ୍ତ କଥା, ଭଗବାନଙ୍କର କର୍ମଯୁକ୍ତ କଥା, ଭଗବାନଙ୍କ ଜନ୍ମଯୁକ୍ତ କଥା, ବିମିଶ୍ରା ଯୁକ୍ତ ଏଇ କଥା ଯେଉଁ ରହିଛି, ଭଗବାନଙ୍କ ବିଷୟରେ ଯେଉଁ କଥା ସବୁ ରହିଛି, ଜଗତ ପ୍ରାଣନ୍ତି, ଏ ଜଗତକୁ ଜୀବନ ପ୍ରଦାନ କରେ, ଜଗତ ପ୍ରାଣନ୍ତି, ଭଗବାନ କଥାରେ ଏତେ ଶକ୍ତି ରହିଛି, ଜଗତ ପ୍ରାଣନ୍ତି ଏବଂ ଶୁଭନ୍ତି କହିଲେ ଶୋଭୟନ୍ତି, ଶୋଭା ପ୍ରଦାନ କରେ, ସେ କଥା ସବୁ ଯିଏ କହିବେ ଶୋଭା ପ୍ରଦାନ କରିବ ତାଙ୍କୁ, ଏବଂ ପୁନନ୍ତି, ପୁନନ୍ତି କହିଲେ ପବିତ୍ର, ପବିତ୍ର କରିଦେବ ଭଗବାନ କଥା, ବେଇ ନିଶ୍ଚିନ୍ତ ଭାବରେ ତତ୍ ବିରକ୍ତା, କିନ୍ତୁ ସେଥିରୁ ଯେଉଁମାନେ ବିରକ୍ତ ହେଇଛନ୍ତି ଭଗବାନଙ୍କ ଗୁଣ କର୍ମ ଜନ୍ମ ଇତ୍ୟାଦି କଥାରେ ତାଙ୍କର ନାହିଁ, ସେ ଯେଉଁ ସେମାନେ ମଧ୍ୟ କଥା କହୁଛନ୍ତି, ତେଇ ଗୁଣାଦି ବି ରହିତା ଯାହା ବାଚ ଅଳଙ୍କୃତା ବି, ବହୁତ ସୁନ୍ଦର ସୁନ୍ଦର କଥା କହିପାରନ୍ତି, ବୈଜ୍ଞାନିକମାନେ ବହୁତ କଥା କହୁଛନ୍ତି, ବୈଜ୍ଞାନିକମାନେ ନୋବେଲ ପ୍ରାଇଜ୍ ପାଉଛନ୍ତି, ବହୁତ କବି ଅଛନ୍ତି, ବହୁତ କବିତା ରଚନା କରୁଛନ୍ତି, ସେଥିପାଇଁ ମଧ୍ୟ ସେ ପାଉଛନ୍ତି କ'ଣ, ହଁ ସୁରଶ୍ରେଷ୍ଠ ପ୍ରାଇଜ୍ ପାଉଛନ୍ତି, ସେଇଭଳି ଭାବରେ ଫିଲ୍ମ ଫେୟାର ସବୁ ଦିଆଯାଉଛି, କେତେ କ'ଣ ସବୁ ଆୱାର୍ଡ଼ ଦିଆଯାଉଛି, କେତେ କ'ଣ ତାଙ୍କୁ କ'ଣ ତାଙ୍କୁ ସବୁ ସମ୍ମାନ କରାଯାଉଛି, ତାଙ୍କୁ ତାଙ୍କୁ ପୁରସ୍କୃତ କରାଯାଉଛି, କିନ୍ତୁ ଅକ୍ରୁଡ଼ କହୁଛନ୍ତି ଯେଉଁ ବାଚ ଯେଉଁ କଛରା କଥାରେ ଭଗବାନଙ୍କର ଜନ୍ମ କର୍ମ ଗୁଣ ଇତ୍ୟାଦି ବର୍ଣ୍ଣନା କରାଯାଉ ନାହିଁ, ଯାହା ଷୋଳଙ୍କୃତା ବି ବହୁତ କାବ୍ୟିକ କଥା ଥାଇପାରେ, ବହୁତ ଅଳଙ୍କାରିକ କଥା ଥାଇପାରେ, ସାହିତ୍ୟିକ ବହୁତ ସୁନ୍ଦର ଭାଷା ଥାଇପାରେ, କିନ୍ତୁ ପ୍ରାଣନ୍ତି ଶୁଣନ୍ତି ବେଇ ତତ୍ ବିରକ୍ତା ଯାହା ଶବଶୋଭନା, ଶବଶୋଭନା କହିଲେ ମୃତ ବ୍ୟକ୍ତି, ମୃତ ବ୍ୟକ୍ତିର କ'ଣ ଶୋଭା ରହିଛି, ଶବଶୋଭନା ବସ୍ତ୍ରାଦି ଅଳଙ୍କୃତା ଅଳଙ୍କୃତ ଶବବତ୍ ଶୋଭନା, ଗୋଟେ ମୃତ ବ୍ୟକ୍ତିକୁ ଯେତେ ତାକୁ ଶୃଙ୍ଗାର କଲେ ମଧ୍ୟ, ଯେତେ ଅଳଙ୍କାର ପିନ୍ଧେଇଲେ, ଯେତେ ବସ୍ତ୍ର ପରିଧାନ କଲେ, ଯେତେ କିରୀଟି ଲଗେଇଲେ, ଯାହା ସବୁ କଲେ ମଧ୍ୟ ବହୁତ ସୁନ୍ଦର ଦେଖାଯିବ, କିନ୍ତୁ ସିଏ କ'ଣ ଶବଶୋଭନା, ଶବ କ'ଣ, ଆମର ଗୋଟେ ଗୋଟେ ଶ୍ଳୋକ ଅଛନ୍ତି ସେ ବିଷୟରେ ଆମେ କହିବା, ଏ ଯେଉଁ ଶବଶୋଭନା ମତାହା, ଯେଉଁମାନେ ଭଗବାନଙ୍କ ବିଷୟରେ କିଛି କହୁନାହାନ୍ତି, ଭଗବାନଙ୍କର ସହିତ ଯୁକ୍ତ ହେଇନାହାନ୍ତି, ସେ ଯେତେ ଉନ୍ନତ ସ୍ଥିତିରେ ଥିଲେ ମଧ୍ୟ ସେ ଶବଶୋଭନା, ଶବଶୋଭନା କହିଲେ ସେମାନେ ମୃତ ବ୍ୟକ୍ତି, ମୃତ ବ୍ୟକ୍ତିଙ୍କର କ'ଣ ଶୋଭା ରହିଛି, ତେଣୁ ଏଠି କହୁଛନ୍ତି ଶ୍ରୀଧର ସ୍ୱାମୀ ଏଠି ଗୋଟେ ତାଙ୍କ ଭାବାର୍ଥରେ କହୁଛନ୍ତି ଯେ ଅହଙ୍କାର ଶୂନ୍ୟ ପୂର୍ଣ୍ଣ ରୂପେ ଆତ୍ମସନ୍ତୁଷ୍ଟ ବ୍ୟକ୍ତି ଲୀଳାରେ ପ୍ରଭୁତ ହୋଇପାରନ୍ତି, ଯେଉଁମାନେ ଆମେ ଯେଉଁ କହିଲୁ ପ୍ରକୃତ ଅହଙ୍କାର ଯେଉଁମାନଙ୍କର ପ୍ରାପ୍ତ ହୋଇଛନ୍ତି, ମିଥ୍ୟା ଅହଙ୍କାର ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କର ସେବା ସହିତ ଯୁକ୍ତ ହେବେ ନାହିଁ, ତେଣୁ ଭଗବାନ କୃଷ୍ଣ ତାଙ୍କ ପ୍ରିୟତମ ଭକ୍ତମାନଙ୍କ ଆନନ୍ଦ ପାଇଁ ବିଶୁଦ୍ଧ ଅପ୍ରାକୃତ ସ୍ତରରେ କ୍ରିୟା କରନ୍ତି, କୌଣସି ପ୍ରକାର ଜଡ଼ ଜାଗତିକ ଇନ୍ଦ୍ର ତୃପ୍ତି ପାଇଁ ସେ କ୍ରିୟା କରନ୍ତି ନାହିଁ, ଯେଉଁମାନେ ଭଗବାନ ଭକ୍ତ ସେମାନେ କେବଳ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି, ଅନ୍ୟ କୌଣସି ତାଙ୍କର କାର୍ଯ୍ୟ ନାହିଁ, ଅନ୍ୟ କୌଣସି କର୍ତ୍ତବ୍ୟ ତାଙ୍କର ନାହିଁ, ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ଭଗବାନଙ୍କର ବିଷୟରେ ଜଣେ ଯଦି କହୁଛନ୍ତି ତାହେଲେ ସେ ପ୍ରକୃତ ସେ ପ୍ରାଣ ପ୍ରାପ୍ତ ହେଉଛନ୍ତି, ଯେମିତି ଆମର ଇଏ କହିଥିଲେ ଯେତେବେଳେ ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଯେତେବେଳେ ଭଗବାନ ଦର୍ଶନ କଲେ ସେତେବେଳେ ତାଙ୍କର ନିଜର ଅନୁଭୂତି ସେ ପ୍ରକାଶ କରିଛନ୍ତି, 12 ଶ୍ଳୋକରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ସ୍ତୁତି କରିଛନ୍ତି, ଯାହାକୁ ବେଦର ସାର ବୋଲି କୁହାଯାଏ, 12 ଶ୍ଳୋକରେ ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ, ପ୍ରଥମ ଶ୍ଳୋକରେ ସେ କହୁଛନ୍ତି ଯେ ଯୋ ଅନ୍ତଃପ୍ରବିଶ୍ୟ ମମ ବାଚ ମିମମ ପ୍ରସୁପ୍ତାମ, ଆମେ ବର୍ତ୍ତମାନ ସବୁ ପ୍ରକାର କାର୍ଯ୍ୟ କରୁଛେ କିନ୍ତୁ ଆମେ ଅନ୍ୟମାନେ ଭାବେ ଇଏ ଜୀବିତ ବ୍ୟକ୍ତି ବୋଲି, ଜୀବିତ ବ୍ୟକ୍ତି ଏସବୁ କାର୍ଯ୍ୟ କରୁଛି ଜୀବିତ ବ୍ୟକ୍ତି, କିନ୍ତୁ ଜଣେ ଯେତେବେଳେ ଭଗବତ ଅନୁଭୂତି ଆସିବ ସେତେବେଳେ ସେ ଅନୁଭବ କରିବ ପ୍ରକୃତରେ ମୁଁ ତା ପୂର୍ବରୁ ମୃତ ଅବସ୍ଥାରେ ଥିଲି, ଏଇଟା ଧ୍ରୁବ ମହାରାଜଙ୍କର ନିଜର ଅଭିଜ୍ଞତା ସେ ପ୍ରକାଶ କରୁଛନ୍ତି, ଭଗବାନ ଯେତେବେଳେ ଆବିର୍ଭାବ ହେଇଗଲେ ତାଙ୍କ ପାଖରେ ସେତେବେଳେ ଭଗବତ ଅନୁଭୂତି ପ୍ରାପ୍ତ ହେଲେ ସେତେବେଳେ ସେଇ ଶ୍ଳୋକଟି କହିଛନ୍ତି, ଚତୁର୍ଥ ସ୍କନ୍ଦ ନବମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି ଯୋ ଅନ୍ତଃପ୍ରବିଶ୍ୟ ବାଚ ମିମମ ପ୍ରସୁପ୍ତାମ, ଯେ ଭଗବାନ ମୋର ହୃଦୟରେ ପ୍ରବେଶ କରି ମୋର ବାଚ ମୋର ବଚନ ସବୁ ରହିଛି, ମମ ବାଚ ମିମମ ପ୍ରସୁପ୍ତା, ମୋର ବଚନ ପ୍ରକୃତରେ ସୁପ୍ତ ଅବସ୍ଥାରେ ଥିଲା, ସଞ୍ଜୀବ ହେଇଛି ଅଖିଳ ଶକ୍ତିଧର ସଦାମ୍ନା, ଭଗବାନ ସେଇ ମୋର ମୃତ ବଚନକୁ ପୁଣି ଜୀବିତ କଲେ, ଜୀବନ ପ୍ରଦାନ କଲେ, ସଞ୍ଜୀବ ହେଇଛି ଅଖିଳ ଶକ୍ତି, ଭଗବାନଙ୍କ ଶକ୍ତି ରହିଛି ସେଭଳି ଭାବରେ, ତାପରେ ସୁଧାମନା ଅନ୍ୟା ଚତ ହସ୍ତଚରଣ ଶ୍ରବଣ ତୋଗାଧୀନ, ଆହୁରି ଯେତେ ସବୁ ଆମର ଇନ୍ଦ୍ରିୟ ସବୁ ରହିଛି ହସ୍ତ ଚରଣ ଏସବୁ ହସ୍ତଚରଣ ଏସବୁ ସମସ୍ତ ଇନ୍ଦ୍ରିୟମାନେ ଏମାନେ ମଧ୍ୟ ସବୁ ମୃତ ଅବସ୍ଥାରେ ଅଛନ୍ତି, ଯଦି ଭଗବତ ଅନୁଭୂତି ନାହିଁ ବା ଭଗବତ ସେବାରେ ନିଯୁକ୍ତ ନାହାନ୍ତି ତାହେଲେ ସେମାନେ ସବୁ ମୃତ ଭଳି, ଯେଉଁ ଅନ୍ୟାଚ ହସ୍ତଚରଣ ଶ୍ରବଣ ଶ୍ରବଣ କହିଲେ କଥା ବହୁତ କଥା ସେମାନେ ଶୁଣୁଛନ୍ତି, ଅନ୍ୟାଚ ହସ୍ତଚରଣ ଶ୍ରବଣ ତୁଗାଧୀନ ପ୍ରାଣ ନମ ଭଗବତୀ ପୁରୁଷାୟ, ତେଣୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଭଗବାନଙ୍କର ଅନୁଭୂତି ପୂର୍ବରୁ ଆମେ ଯାହା ସବୁ କରୁଥିଲେ, ଏ ଯେମିତି ଆମର ଗୋଟେ ଉଦାହରଣ ଦିଆଯାଇଛି, ଯେମିତି ଜଣେ ଶୋଇକି ରହୁଛି ମାନେ ଶୋଇଛନ୍ତି, ଜଣେ ଶୋଇଥିବା ବେଳେ ସ୍ୱପ୍ନ ଦେଖୁଛନ୍ତି, ସ୍ୱପ୍ନରେ ସେ ବହୁତ କାର୍ଯ୍ୟ କରୁଛନ୍ତି କିନ୍ତୁ ଯେତେବେଳେ ନିଦ ଭାଙ୍ଗିଯିବ ସେତେବେଳେ ସେ ଜାଣିବେ ଯେ ଏ ପ୍ରକୃତରେ ମିଥ୍ୟା ଜିନିଷ, ଏ ଗୋଟେ ପ୍ରକୃତ ସତ୍ୟ ନୁହଁ, ମୁଁ ସ୍ୱପ୍ନ ଦେଖୁଥିଲି। ସେଇଭଳି ଭାବରେ ଭଗବାନଙ୍କ ସହିତ ଯଦି ଆମେ ଯୁକ୍ତ ହେଇନାହିଁ, ତାହେଲେ ଆଉ ଯାହା ସବୁ କରୁଛେ ସେ ସେଭଳି ସେଇଭଳି ଭାବରେ ସ୍ୱପ୍ନ ଭଳି ମିଥ୍ୟା କଥା ସବୁ। ଆମେ ମୃତ ଜୀବ ଆଉ ଜୀବନ୍ତ ଜୀବ ଭିତରେ ତଫାତ୍ କ'ଣ? ଯଦି ସିଏ ମନେକର ଶୋଇକିରି ଜଣେ ଶୋଇକିରି ରହିଛି ଜୀବିତ ବ୍ୟକ୍ତି, ଆଉ ଜଣେ ମୃତ ବ୍ୟକ୍ତି ମଧ୍ୟ ଶୋଇକି ରହିଛି, ବାହାରକୁ ଦେଖିବାକୁ ଦୁଇଟାକୁ ସମାନ ରହିଛି। କିନ୍ତୁ ଜୀବିତ ବ୍ୟକ୍ତି ଯେ ସେ ଶୋଇକି ପୁଣି ଜାଗ୍ରତ ହେଇପାରିବ। ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, କତ ନିଦ୍ରା ଯାଓ ମାୟା ପିସା ତୀର କୋଲେ, ହେ କତ ନିଦ୍ରା ଯାଓ ମାୟା ପିସା ତୀର କୋଲେ, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ବଜିବ ବୋଲିଆ ଏସେ ସଂସାର ଭିତରେ, ଏ ଭଜିବ ବୋଲିଆ ଏସେ ଭିତରେ, ଏ ଭୁଲିଆ ରହିଲେ ତୁମି ଅବିଦ୍ୟାର ଭରେ, ଏ ଭୁଲିଆ ରହିଲେ ତୁମି ଅବିଦ୍ୟାର, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଗୋରା ଚାନ୍ଦ ତୁମାରେ ଲଇତେ ଆମି ହୈନୁ ଅବତାର, ତୁମାର ଲଇତେ ଅବତାର, ଆମି ବିନା ବନ୍ଧୁବାର କେ ଆଥେ ତୁମାର, ଆମି ବିନା ବନ୍ଧୁବାର କେ ଆଥେ ତୁମାର, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଗୋରା ଚାନ୍ଦ ଏନେଛି ଔଷଧି ମାୟା ନାସିବାର ଲାଗି, ଏନେଛି ଔଷଧି ମାୟା ନାସିବା, ହରି ନାମ ମହାମନ୍ତ୍ର ଲଉ ତୁମି ମାଗି, ଏ ହରି ନାମ ମହାମନ୍ତ୍ର ଲଉ ତୁମି ମାଗି, ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, ଜୀବ ଜାଗୋ ଗୋରା ଚାନ୍ଦ ଭକତି ବିନୋଦ ପ୍ରଭୁ ଚରଣେ ପଡ଼ିଆ, ଭକତି ବିନୋଦ ପ୍ରଭୁ ପ୍ରିୟା, ସେଇ ହରି ନାମ ମନ୍ତ୍ର ଲଇଲ ମାଗିଆ, ସେଇ ହରି ନାମ ମନ୍ତ୍ର ଲଇଲ, ଜୀବ ଜାଗୋ
ଘୋଡ଼ା ଚାନ୍ଦ ବୋଲେ ଜାଗୋ ଜୀବ ଜାଗୋ ଘୋଡ଼ା ଚାନ୍ଦ।
ତେଣୁ ଆମେ ଯଦିଓ ଆମେ ଭାବୁଛେ ଆମେ ବଞ୍ଚିକିରି ଅଛେ, ସବୁ କାର୍ଯ୍ୟ କରୁଛେ, ସବୁ ଦେଖୁଛେ, ସବୁ ଶୁଣୁଛେ, ସବୁ କହୁଛେ, କଥା କହୁଛେ, କିନ୍ତୁ ଭଗବାନଙ୍କ ସହିତ ଆମେ ଯୁକ୍ତ ହେଇନାହିଁ ମାନେ ଆମେ ମୃତ୍ୟୁ, ଆମେ ମୃତ୍ୟୁ ଭଳି ଆମେ ମୃତ୍ୟୁ ସହିତ ଆମେ ମୃତ ବ୍ୟକ୍ତି, ଆମେ ଜୀବିତ ବ୍ୟକ୍ତି ନୁହଁ। ଶାସ୍ତ୍ରରେ ବହୁତ କଥା ଏ ବିଷୟରେ ରହିଛି, ଆମେ କମ୍ ସମୟ ରହିଛି। ତେଣୁ ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି, ଯଦି ଭଗବାନଙ୍କ ସହିତ ଆମେ ବଚନ ଆମେ କଥା କହୁଛେ, କିନ୍ତୁ କେତେଜଣ ବ୍ୟକ୍ତି ଭଗବାନ ବିଷୟରେ କଥା କହୁଛନ୍ତି? ଭଗବାନ ଆମକୁ ଜିଭା ଦେଇଛନ୍ତି, ଜିଭା ଦେଇଛନ୍ତି, ଜିଭ ଯେଉଁ ଦେଇଛନ୍ତି, ଏ କ'ଣ ପାଇଁ ଦେଇଛନ୍ତି ଭଗବାନ? ଅଜାମିଳ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ଅଜାମିଳ ଯେତେବେଳେ ଯମଦୂତମାନେ ନେବାକୁ ଆସିଥିଲେ, ଅଜାମିଳ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲା, କିନ୍ତୁ ତାର ସବୁ ପାପ କାର୍ଯ୍ୟ ସତ୍ତ୍ୱେ ସେ ସେଇ ଜିଭାରେ ଭଗବାନଙ୍କ ନାମ ମଧ୍ୟ ନେଉଥିଲା, ପୁତ୍ରକୁ ଲକ୍ଷ୍ୟ କରି ନେଉଥିଲା, ତାର ଦଶମ ପୁତ୍ର ଯେଉଁ ନାରାୟଣ, ନାରାୟଣ ନାରାୟଣ ଡାକୁଥିଲେ, ନାରାୟଣ ଆସିଲ, ନାରାୟଣ ଖାଇଲ, ନାରାୟଣ ପିଇଲ, ଶୋଇଲ, ସବୁବେଳେ ନାରାୟଣ। ଏମିତି ଆଚାର୍ଯ୍ୟମାନେ କହନ୍ତି କେତେଥର ସେ ନାରାୟଣ ନାମ ନେଇଛି, ସେଇଟା ମଧ୍ୟ ରେକର୍ଡ଼ ହେଇକିରି ଅଛି, ସବୁ ପ୍ରକାର ରେକର୍ଡ଼ ଅଛି, ଆମେ ଯାହା କହୁଛୁ ସବୁ ରେକର୍ଡ଼ ରହୁଛି, ଚିତ୍ରଗୁପ୍ତଙ୍କ ପାଖରେ ରହୁଛି ସବୁ। କିନ୍ତୁ ସେଇଟା ତାଙ୍କର ଗୋଟେ ମିଷ୍ଟେକ୍ ହେଇଯାଇଥିଲା, ଯମରାଜଙ୍କର ସେଇଟା ଗୋଟେ ମିଷ୍ଟେକ୍ ହେଇଥିଲା, ତାଙ୍କର ଦୂତମାନଙ୍କୁ ପଠାଇ ଦେଇଥିଲେ ଅଜାମିଳକୁ ନେବା ପାଇଁ, ଯେଉଁ ନାରାୟଣ ନାମ ନେଇଛି, ପ୍ରଥମ ଯେଉଁ ନାରାୟଣ ନାମ ନେଇଥିଲା, ଯେତେ କୋଟିଏ ଜନ୍ମର ପାପ ସବୁ ନଷ୍ଟ ହେଇଯାଇଥିଲା, ଏ ବିଷ୍ଣୁଙ୍କର ଦୂତମାନେ ସେ କଥା କହିବେ ତାଙ୍କୁ, ଯମଦୂତମାନଙ୍କ ସହିତ ସେ ଆରମ୍ଭ ହେବ, ଆର୍ଗ୍ୟୁମେଣ୍ଟ ହେବ, ଲୟର ଯେମିତି ଆର୍ଗ୍ୟୁମେଣ୍ଟ କରନ୍ତି ସେଭଳି ଭାବରେ ଆର୍ଗ୍ୟୁମେଣ୍ଟ ହେଉଥିଲା ବିଷ୍ଣୁଦୂତ ଏବଂ ଯମଦୂତଙ୍କ ବିଷୟରେ, ଯମଦୂତ ମଧ୍ୟରେ। ଯମଦୂତ କହୁଥିଲେ ଏଇଟା ବଡ଼ ପାପୀ, କିନ୍ତୁ ବିଷ୍ଣୁଦୂତ କହୁଥିଲେ ଏ ସବୁ ସବୁଠାରୁ ମହାନ କ'ଣ ପୁଣ୍ୟବାନ ବ୍ୟକ୍ତି, ଏ ଜଣେ କ'ଣ କ'ଣ ଅୟଙ୍ଗୀକୃତ ନିବେଶ ଜନ୍ମ କୋଟିଆ ଅଂଶାମପି, ଏ ସମସ୍ତ ପ୍ରକାର ପ୍ରାୟଶ୍ଚିତ ପାପର ପ୍ରାୟଶ୍ଚିତ କରିସାରିଛନ୍ତି, ତେଣୁ ଜଣେ ଶୁଦ୍ଧ ଭକ୍ତରେ ପରିଣତ ହେଇଯାଇଛନ୍ତି। ଏଭଳି ଭାବରେ ତାଙ୍କର ସବୁ ଆଲୋଚନା ଚାଲିଥିଲା, କାରଣ ଭଗବାନଙ୍କ ନାମ ନେଉଥିଲା ସିଏ, ଏକଥା ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ, ତେଣୁ ଫେରିକିରି ଯେତେବେଳେ ଯମରାଜଙ୍କୁ ପଚାରିଲେ, ଯମରାଜ ଯାହା ବିଷ୍ଣୁ ଦୂତମାନେ କହିଥିଲେ ସେ ଯମରାଜ ସେ କଥା ହିଁ କହିଲେ, ଇଏ ହେଉଛି ଶ୍ରେଷ୍ଠ ଧର୍ମ ହେଉଛି ଏଇଟା, ଶ୍ରେଷ୍ଠ ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଏଇଟା, ଏବଂ ଏଇଟା ହେଉଛି ଶ୍ରେଷ୍ଠ ଧର୍ମ। ଏତାବାନ ଏବ ଲୋକେସ୍ମିନ୍ ପୁଂସା ଧର୍ମ ପରସ୍ମୃତ ବାସୁଦେବେ ଭଗବତୀ ତନ୍ନାମ ଗ୍ରହଣାଦେବୀ, ଏତାବାନ ଏବ ଲୋକ ପୁଂସା ଧର୍ମ, ଇଏ ହେଉଛି ଶ୍ରେଷ୍ଠ ଧର୍ମ, କାରଣ ଯେ ଭଗବାନ ଯିଏକି ବାସୁଦେବ ତାଙ୍କ ପ୍ରତି ଯଦି ଆମେ ଭକ୍ତି କରିବା ସେଇଟା ହେଉଛି ଶ୍ରେଷ୍ଠ ଧର୍ମ। ଏ ଭକ୍ତିର ନଅଟି ଅଙ୍ଗ ରହିଛି, ଶ୍ରବଣରୁ ଆରମ୍ଭ ହେଉଛି, ଶ୍ରବଣ କୀର୍ତ୍ତନ ଇତ୍ୟାଦି, କିନ୍ତୁ ଶ୍ରେଷ୍ଠ ହେଉଛି ତା ନାମ ଗ୍ରହଣାଦେବି, ଭଗବାନଙ୍କ ନାମ ଯଦି ନେଇଗଲା ମାନେ ସେଇଟା ଶ୍ରେଷ୍ଠ ଧର୍ମ ହେଇଗଲା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ତେଣୁ ଯମରାଜଙ୍କ ଦୂତମାନେ କହିଲେ ପ୍ରଭୁ ଏଥର ଯେମିତି ଭୁଲ ଯେଉଁ କଲେ ଆଉ ଯେମିତି ସେ ଭୁଲ ନ ହେବ ଆମକୁ ସେ ଠିକ ଭାବରେ କୁହନ୍ତୁ, କାହାକୁ ଆମେ ଆଣିବୁ କାହାକୁ ଆଣିବୁ ନାହିଁ। ତେଣୁ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯମରାଜ କହୁଛନ୍ତି ସେମାନଙ୍କୁ ମୋ ପାଖକୁ ଆଣିବ, କାହାକୁ ନା ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତଶ୍ଚନ ସ୍ମରତି ତଚରଣାରବିନ୍ଦମ୍ କୃଷ୍ଣ ନ ନମତି ଯଚ୍ଛିର କଦାପି ତା ନାନୟଧ୍ୱମ ଅସତୋ ବିଷ୍ଣୁ କୃତାନ୍। ସେଇମାନଙ୍କୁ ମୋ ପାଖକୁ ଆଣିବ, ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍, ଜିହ୍ୱା ଦେଇଛନ୍ତି ଭଗବାନ, ଜୁହା ପାଇକିରି ଯଦି ଭଗବାନଙ୍କର ଗୁଣଗାନ କଲେ ନାହିଁ, ଭଗବାନଙ୍କ ନାମ ଜପ କଲେ ନାହିଁ ବା କୀର୍ତ୍ତନ କଲେ ନାହିଁ, ତାହେଲେ ସେ ବେକର ଜୁହା ସହିତ ସମାନ। ବେକ କହିଲେ ବେଙ୍ଗ, ବେଙ୍ଗ ମଧ୍ୟ ଜୁହା ପାଇଛି, ବର୍ଷା ଦିନେ କଡ଼କଡ଼ କଡ଼କଡ଼ ହେଉଥିବ ସନ୍ଧ୍ୟାବେଳେ, ତାର ଅର୍ଥ ସାପ ଜାଣିବ ଏଠି ମୋର ଖାଦ୍ୟ ରହିଛି କି, ଯାଇକି ସେ ତାକୁ ଖାଇବ। ସେହିଭଳି ଭାବରେ ଆମ ଜୁହା ଭଗବାନ ଦେଇଛନ୍ତି, ଭଗବାନଙ୍କର ଆମେ ଗୁଣଗାନ କଲେ ନାହିଁ ତାହେଲେ ଆମକୁ କାଳ ରୂପକ ସର୍ପ ଆସି ଆମକୁ ଗ୍ରସ୍ତ କରିବ। ତେଣୁ ଯମରାଜଙ୍କ ଦୂତମାନେ ପଚାରନ୍ତି, ପ୍ରଭୁ ଯାହାକୁ ଜୁହା ଦେଇନାହାନ୍ତି ଭଗବାନ, ତାକୁ ତ ଜୁହା ଦେଇନାହାନ୍ତି, ସେମାନେ କଥା କହିପାରିବେ ନାହିଁ। ଯେଉଁ ତାକୁ କୁହନ୍ତି କ'ଣ ମୁକ ବ୍ୟକ୍ତି, ସେ କଥା କହିପାରିବେ ନାହିଁ, ତାହେଲେ କ'ଣ କରାଯିବ ତାଙ୍କ ପ୍ରତି? ନା ଚେତୋସ୍ତ ନ ସ୍ମରଣ ଚରଣାରବିନ୍ଦମ୍। ଜୁହା ନଥିଲେ କ'ଣ ମନ ଗୁଣ ରହିଛି ନା, ମନରେ ଯଦି ଭଗବାନଙ୍କ ଚରଣ ଚିନ୍ତା କରୁନାହିଁ ତାହେଲେ ତାକୁ ମୋ ପାଖକୁ ଆଣିବ। ଚେତନ ନ ସ୍ମରତ ଚରଣାରବିନ୍ଦମ୍, କୃଷ୍ଣ ନ ନମନ୍ତି ଯ ଶିର କଦାପି। ଯାହାଙ୍କର ଶିର ଭଗବାନ ଦେଇଛନ୍ତି, ମସ୍ତକ ଦେଇଛନ୍ତି କ'ଣ ପାଇଁ? ନା ଭଗବାନଙ୍କୁ ପ୍ରଣାମ କରିବା ପାଇଁ। ଭଗବାନ ଜୀବନରେ ଏଇଟା କ'ଣ ସବୁଦିନେ, ନା ସବୁ ମାସରେ, ନା ସବୁ ସପ୍ତାହରେ, ନା ସବୁ ବର୍ଷରେ, ନା ଜୀବନସାରା ଗୋଟିଏ ଥର କଲେ ବି ହେବ? ନା ଜୀବନସାରା ଗୋଟିଏ ଥର କଲେ ବି ହେବ? ଜଣେ ଆମ ଆଚାର୍ଯ୍ୟ ଟୀକାରେ କହୁଛନ୍ତି, କୃଷ୍ଣ ନ ନମନ୍ତି ଯ ଛିରେ କଦାପି। ଆମେ ମସ୍ତକ ପାଇଛେ, ଭଗବାନଙ୍କୁ ପ୍ରଣାମ କରୁନାହିଁ, ଗୋଟିଏ ଥର ମଧ୍ୟ କରିନାହାନ୍ତି, ତାହେଲେ ତା ନାନୋଧମ ଜୟ ଶ୍ରୀ ସୀତାରାମ ହନୁମାନ ଯୋଉ କି ତା ନାନୋଧମ ମୋ ପାଖକୁ ତାକୁ ଆଣିବ। ଏଭଳି ଭାବରେ ଭଗବାନ ଆମ ଶରୀର ଦେଇ ଦେଇଛନ୍ତି, ଭଗବାନ ଦେଇଛନ୍ତି ଚକ୍ଷୁ ଦେଇଛନ୍ତି ଭଗବାନ ରୂପ ଦର୍ଶନ କରିବା ପାଇଁ, କର୍ଣ୍ଣ ଦେଇଛନ୍ତି ଭଗବାନ କଥା ଶ୍ରବଣ କରିବା ପାଇଁ, ନାସିକା ଦେଇଛନ୍ତି ଭଗବାନଙ୍କର ପାଦ ପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଘ୍ରାଣ କରିବା ପାଇଁ, ଜୁହା ଦେଇଛନ୍ତି ଭଗବାନ କଥା କହିବା ପାଇଁ, ଶରୀର ହସ୍ତ ଦେଇଛନ୍ତି ଭଗବାନ ମନ୍ଦିର ମାର୍ଜନ କରିବା ପାଇଁ, ସେବା କରିବା ପାଇଁ, ପଦ ଦେଇଛନ୍ତି ଭଗବାନଙ୍କର କ'ଣ ପାଇଁ? ଯାହାକି ଆପଣ କରୁଛନ୍ତି, ଆଜି ଯିବେ, ଆଜି ଭଗବାନ ତୀର୍ଥ ଦର୍ଶନ କରିବେ ମାୟାପୁର ଧାମ, ଆମ ପାଇଁ ମଧ୍ୟ ପ୍ରାର୍ଥନା କରିବେ ଟିକେ ତାଙ୍କ ପାଇଁ, ତାଙ୍କ ପାଖରେ। ଆମେ ଏଠି ତୀର୍ଥ ରହିଛୁ ଭଗବାନଙ୍କର ଧାମ, ଇଏ ରଘୁନନ୍ଦନ ଧାମ, ତେଣୁ ଗୌରାଙ୍ଗ ମହାପ୍ରଭୁଙ୍କ ଧାମ ହେଉଛି ସେଇଟା ନବଦ୍ୱୀପ ଧାମ। ପାଦ ଭଗବାନ ଦେଇଛନ୍ତି, ଏ ପାଦଟା ସଫଳ ହେବ ସେତିକିବେଳେ ଯଦି ଆମେ ଭଗବାନଙ୍କୁ ତୀର୍ଥ ଭ୍ରମଣ କରିବା। ଏଇଭଳି ଭାବରେ ଯେତେ ସବୁ ଆମର ଜଣେ ଥିଲେ ସମ୍ରାଟ ଥିଲେ ଅମ୍ବରୀଶ ମହାରାଜ, ଯିଏକି ଭକ୍ତିର ସବୁଯାକ 9 ଅଙ୍ଗ ରହିଛି ଭକ୍ତିର, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମ ନିବେଦନ, ଏସବୁଯାକ ଅଙ୍ଗ ସେ ପାଳନ କରୁଥିଲେ। ତେଣୁ ଯେଉଁ ବଚନ ଭଗବାନଙ୍କର ଗୁଣ ବିଷୟ ଯୁକ୍ତ କଥା ରହିଛି, ଅନ୍ୟ କଥା ହେଇଥାଉ ପାରୁ କିନ୍ତୁ ଭଗବାନଙ୍କ ଗୁଣ ମଧ୍ୟ କିଛି ରହିଛି ତା ଦେହରେ, ତାହେଲେ ସେଇଟା ମଧ୍ୟ ବହୁତ ସେ ଶୋଭା ପାଆନ୍ତି ସେ କଥା। ଆମର ଯେଉଁ ପାଇଥିଲେ ରବୀନ୍ଦ୍ରନାଥ ଟାଗୋର, ରବୀନ୍ଦ୍ରନାଥ ଟାଗୋର ତାଙ୍କୁ କୁହାଯାଏ ଗୁରୁଦେବ ବୋଲି କୁହାଯାଏ, ସେ ଯେଉଁ ରଖିଥିଲେ ଗୀତାଞ୍ଜଳି, ଗୀତାଞ୍ଜଳି ପାଇଁ ସେ ନୋବେଲ ପ୍ରାଇଜ୍ ପାଇଥିଲେ ଫର୍ ଲିଟରେଚର୍, ସାହିତ୍ୟ ପୁରସ୍କାର ପାଇଥିଲେ ନୋବେଲ ପ୍ରାଇଜ୍। କିନ୍ତୁ ସେଥିରେ ଯେଉଁ ଗୀତାଞ୍ଜଳିରେ ଯେଉଁ କଥା ସବୁ ରହିଥିଲା, ଆମର ପ୍ରଭୁପାଦ ମହାରାଜ କହିଛନ୍ତି, ମୁଁ ତ ପଢ଼ିନି ସେ ବହି, ପ୍ରଭୁପାଦ ମହାରାଜ କହିଛନ୍ତି ଯେ ସେ ଯେଉଁ ଗୀତାଞ୍ଜଳି ବହି ଲେଖିଥିଲେ, ଆମର ଯେଉଁ ସମ୍ପ୍ରଦାୟ ରହିଛି ମହାପ୍ରଭୁଙ୍କ ସମ୍ପ୍ରଦାୟ, ମହାପ୍ରଭୁଙ୍କ ଧାରାରେ ଚୈତନ୍ୟ ଚରିତାମୃତରେ 13 ଅପସମ୍ପ୍ରଦାୟ କଥା କୁହାଯାଇଛି, ଆଉଲୁ ବାଉଲୁ କର୍ତ୍ତା ଭେଜା ଗୌରାଙ୍ଗ ନାଗରୀ ଇତ୍ୟାଦି 13 ଅପସମ୍ପ୍ରଦାୟ ରହିଛି। ତେଣୁ ସେଇ ସମ୍ପ୍ରଦାୟ ଭିତରେ ଗୋଟିଏ ଅପସମ୍ପ୍ରଦାୟ ହେଉଛି ବାଉଲ ଅପସମ୍ପ୍ରଦାୟ, ଅତି ବଡ଼ି ଜଗନ୍ନାଥ ଦାସ, ଯିଏକି ଭାଗବତ ରଚନା କରିଛନ୍ତି ଓଡ଼ିଆରେ, ସିଏ ଅତି ବଡ଼ି ଜଗନ୍ନାଥ, ଅତି ବଡ଼ି ସମ୍ପ୍ରଦାୟ ସିଏ, କିନ୍ତୁ ଏସବୁ ହେଉଛି ଅପସମ୍ପ୍ରଦାୟ, ଏ ପ୍ରକୃତ ସମ୍ପ୍ରଦାୟ ନୁହଁ। ତେଣୁ ଏଇ ବାଉଲ ସମ୍ପ୍ରଦାୟର ଠାରୁ ଜଣେ ବ୍ୟକ୍ତିଙ୍କଠାରୁ ସେ ଶ୍ରବଣ କରିକିରି ଏଇ କଥାକୁ ସେ ରଚନା କରିଛନ୍ତି, ଗୀତାଞ୍ଜଳି ରଚନା କରିଛନ୍ତି, ଯେଉଁ ଗୀତାଞ୍ଜଳି ପାଇଁ ସେ ନୋବେଲ ପ୍ରାଇଜ୍ ପାଇଲେ। ତେଣୁ ସେଥିରେ ଭଗବାନ କଥା କିଛି ରହିଛି, ଭୁଲ ଭାଲ ହଉ ବା ଯାହା ହଉ କିଛି ରହିଛି ଭଗବାନ କଥା, ତେଣୁ ସେଇଟା ଶୋଭନୀୟ। ଭଗବାନଙ୍କ କର୍ମ ବିଷୟରେ କିଛି ରହିଛି, ଭଗବାନଙ୍କ ଦିବ୍ୟ କର୍ମ ବିଷୟରେ ଫିଲ୍ମମାନଙ୍କରେ ମଧ୍ୟ, ଫିଲ୍ମମାନଙ୍କରେ ଆମର ଯଦି ଗୋଟେ ରହିଛି, ଗୋଟେ ଫିଲ୍ମ ହେଇଥିଲା କ'ଣ ସେ ଫିଲ୍ମ, ଆମ ପ୍ରଭୁପାଦ ମହାରାଜ କହନ୍ତି ଏ ଯେଉଁ ବିନୋଦ ଖାନା ନା କ'ଣ ସେ ଲେଖିଥିଲେ, ସେ ଗୋଟେ ଫିଲ୍ମ ଦମ୍ ମାର ଦମ୍, ସେ ଇସ୍କନକୁ କ୍ରିଟିସାଇଜ୍ କରି ସେ ଫିଲ୍ମଟି କରିଛନ୍ତି, ଦମ୍ ମାର ଦମ୍ ସୁଭାଷାମ ବୋଲ ହରେକୃଷ୍ଣ ହରେ ରାମ, ହରେକୃଷ୍ଣ ହରେ ରାମ କହିଦେଇଛନ୍ତି, ସେଇଟା ଶୋଭନୀୟ। ଭଗବାନ କଥା ରହିଛି ସେଇଠି, ସେଟା ଶୋଭନୀୟ ହେଇଯାଇଛି ଯେକୌଣସି। ତେଣୁ ନାରଦ ମୁନି କହିଲେ, ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେତ୍, ଯେକୌଣସି ଉପାୟରେ ହେଉନା କାହିଁକି ମନକୁ ଭଗବାନ ପାଖରେ ଲଗାଇବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଆମେ ହରିଶୁରୀ ସୁନ୍ଦର ଭାବରେ କଥା କହିଛନ୍ତି ବା ବୃନ୍ଦାବନ ଧାମର ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି। କିଛି ରହିଛି ଦିଶ୍ୱୟଂ ଶ୍ରୀ ପାଦାମ୍ବୁଜ କଳିତ ରଜୋ ରାଜି ସାମ୍ରାଜ୍ୟ ଶୋଭା ଦିଶ୍ୱୟଂ ଶ୍ରୀ ଶ୍ରୀଶ ହସ୍ତା କଳିତ ସୁମଳତା ଅଧ୍ୟଗମ ଭ୍ୟାସମାନ। ବୃନ୍ଦାବନ ଧାମ ଏଭଳି ରହିଛି, ଦିଶ୍ୱୟଂ ଏଭଳି ଦେଶ, ଶ୍ରୀଶ ପାଦାମ୍ବୁଜ କଳିତ ଶ୍ରୀ ସେ ଲକ୍ଷ୍ମୀଦେବଙ୍କର ଈଶ ଯେ ଭଗବାନ କୃଷ୍ଣ ତାଙ୍କର ପାଦପଦ୍ମର ରେଣୁରେ ସଜ୍ଜିତ ହେଇଛି ରଜରାଜି ସାମ୍ରାଜ୍ୟ, ଏଇ ଭଗବାନଙ୍କର ସାମ୍ରାଜ୍ୟ। ପାଦାମ୍ବୁଜ କଳିତ ରଜରାଜି ସାମ୍ରାଜ୍ୟ ଶୋଭା, ଏଭଳି ଭାବରେ ସେଟାକୁ ସମସ୍ତେ ଦେଖିପାରିବେ ନାହିଁ, ସମସ୍ତେ ଦେଖିପାରିବେ ନାହିଁ। ଥରେ ବର୍ଣ୍ଣନା କରାଯାଇଛି ଆକବର, ଆପଣମାନେ ପଢ଼ୁଥିବେ ଇତିହାସରେ ଆକବରଙ୍କ ବିଷୟରେ, ଆକବରଙ୍କର ନଅ ରତ୍ନ ଥିଲେ, ନଅଟି ରତ୍ନ ଥିଲେ। ତାଙ୍କ ଭିତରୁ ଜଣେ ଥିଲେ ତାନସେନ, ତାନସେନ ଗୋଟେ ବହୁତ ସୁନ୍ଦର ସଙ୍ଗୀତ ଗାନ କରିପାରୁଥିଲେ, ଏଭଳି ସୁନ୍ଦର ସଙ୍ଗୀତ ଗାନ କରୁଥିଲେ ଆକବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିଲେ, କିନ୍ତୁ ତୁମେ ଏତେ ସୁନ୍ଦର ସଙ୍ଗୀତ ଗାନ କରୁଛ ଆଉ ତୁମର ଗୁରୁ କିଭଳି ଗାନ କରୁନଥିବେ, ହରିଦାସ ତାଙ୍କର ଗୁରୁ ହେଉଛନ୍ତି ହରିଦାସ। ତେଣୁ ସେ କହିଲେ ଆମର ଗୁରୁଙ୍କର ଗାନ ତାକୁ ବର୍ଣ୍ଣନା କରିହେବ ନାହିଁ, ତାଙ୍କର ମହିମା ଗାନର ମହିମା, କାହିଁକି ନା ମୁଁ ଆପଣଙ୍କ ପାଇଁ ଗାନ କରୁଛି କିନ୍ତୁ ସିଏ ଭଗବାନ ପାଇଁ ଗାନ କରନ୍ତି ନା, ମୁଁ ଟିକେ ଶୁଣିବା ପାଇଁ ଚାହୁଁଛି ନା, ସିଏ ଆପଣଙ୍କ ପାଇଁ ଗାନ କରିବେ ନାହିଁ ଆପଣଙ୍କ ପାଖରେ। ତେଣୁ ସେ ଲୁଚିକିରି ଯାଇକି ଶୁଣିଲେ, ତାନସେନ ଯେଉଁ ଗଲେ ତାଙ୍କ ଗୁରୁଙ୍କ ପାଖକୁ ସାକ୍ଷାତ କଲେ, ସାକ୍ଷାତ କରିକି କହିଲେ ଏ ଯେଉଁ ଗୀତ ବୋଲୁଥିଲେ, କହିଲେ ଗୋଟେ ଗୀତକୁ ଭୁଲରେ ବୋଲିଲେ, ମଲ୍ଲାର ଗୀତ ମଲ୍ଲାର ରାଗଟାକୁ ଠିକ୍ ଭାବରେ ବୋଲିଲେ ନାହିଁ ଜାଣିଶୁଣିକରି। ତେଣୁ ତାଙ୍କର ଗୁରୁଦେବ ଯେତେବେଳେ ଜାଣିଲେ ଏଇଟା ଭୁଲ ହେଇଗଲା, ତେଣୁ ସେ କହିଲେ ଏଇଟା ଠିକ୍ ହେଲା ନାହିଁ କହିକି ସେ ଗାଇଲେ ସେଇଟାକୁ। ତେଣୁ ଯେତେବେଳେ ଗାନ କରିଦେଲେ ମଲ୍ଲାର ଗାନ, ସାଙ୍ଗେ ସାଙ୍ଗେ ସବୁ ମେଘ ସବୁ ଆସି ପହଞ୍ଚିଗଲା, ସବୁ ମଲ୍ଲାର ମେଘ ମଲ୍ଲାର ରାଗ ରହିଛି, ଏସବୁ ରହିଛି। ତେଣୁ ଆକବର ଶୁଣି ବାହା 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 କହିଦେଲେ, ହରିଦାସ ଶୁଣିଲେ କିଏ ଇଏ ବ୍ୟକ୍ତି କିଏ କହୁଛି କିଏ ଶବ୍ଦ ଆସୁଛି, ନା ଆଜ୍ଞା ଇଏ ହେଉଛନ୍ତି ବାଦଶାହ ଆକବର। ତେଣୁ ଆକବର ଆସି ତାଙ୍କୁ ପ୍ରଣାମ କଲେ, କହିଲେ ଗୁରୁଦେବ ମୋ ପାଇଁ କିଛି ସେବା ଦିଅନ୍ତୁ, ମୁଁ କ'ଣ ଆପଣଙ୍କୁ ସେବା କରିବି। ତେଣୁ କହିଲେ ତାଙ୍କର ବହୁତ ଗର୍ବ ରହିଛି, ତେଣୁ ହରିଦାସ କହିଲେ ଆମର ଯେଉଁ ଯମୁନା ତଟ ରହିଛି ଗୋଟେ ଗାଧୁଆ ସ୍ଥାନରେ, ସେଠି ରାଧାରାଣୀ ଯାଇକି ସେଠି ସ୍ନାନ କରନ୍ତି, ସେ ସ୍ନାନ ସେ ତଟଟା ଟିକିଏ ଭାଙ୍ଗି ଯାଇଛି, ଆପଣ ସେଟାକୁ ଟିକିଏ ରିପେୟାର କରିଦିଅନ୍ତୁ। ତେଣୁ ଏ କଥା ଶୁଣି ଆକବର କହିଲେ ମୁଁ ଗୋଟେ ବାଦଶାହ ମୋତେ ଗୋଟେ ଇଏ ଘାଟ ରିପେୟାର ପାଇଁ କହିଲେ, ଛୋଟିଆ କେଉଁଠି ଗୋଟେ ଟିକେ ପଥର ଟିକିଏ ଭାଙ୍ଗି ଯାଇଛି ସେଟା କରିବେ, କିନ୍ତୁ ତଥାପି ଯେତେବେଳେ କହିଲେ ସବୁ ଗଲେ ସେଟାକୁ ଦେଖିବା ପାଇଁ କେଉଁଠି କ'ଣ ଭାଙ୍ଗିଛି, ଦେଖିଲେ ହରିଦାସଙ୍କ କୃପାରୁ ତାଙ୍କର ପ୍ରକୃତ ସେ ଦେଖିପାରିଲେ, ଦର୍ଶନ କରିପାରିଲେ ବୃନ୍ଦାବନକୁ। ଆପଣ ମଧ୍ୟ ଯାଉଛନ୍ତି ମାୟାପୁର ଦର୍ଶନ କରିବେ, ମାୟାପୁର ଏ ପ୍ରାକୃତ ଜଗତ ନୁହଁ, ଅପ୍ରାକୃତ ଜଗତ, ଯେଉଁମାନେ ସେହି ସ୍ଥିତିକି ଯାଇଛନ୍ତି ସେଇଟା ବୁଝିପାରିବେ, ନହେଲେ ପ୍ରାକୃତ ଭଳି ସବୁ ଲାଗିବ। ଆକବର ମଧ୍ୟ ଯେତେବେଳେ ଦେଖିଲେ, ଦେଖିଲେ ସେ ଯେଉଁ ପଥର ସେଇଟା ହେଉଛି ଚିନ୍ତାମଣି ପ୍ରସ୍ତର, ଚିନ୍ତାମଣି ପ୍ରସ୍ତର, ତାଙ୍କ ସାମ୍ରାଜ୍ୟ ସାମ୍ରାଜ୍ୟକୁ ପୂର୍ଣ୍ଣ ବିକିଦେଲେ ମଧ୍ୟ ଗୋଟିଏ ପଥରକୁ ସେ କିଣିପାରିବେ ନାହିଁ, ପଥର ଭୌତିକ ଜଗତରେ ନାହିଁ। ତେଣୁ ସେ ଏଭଳି ଭାବରେ ଦର୍ଶନ କରିଥିଲେ ବୃନ୍ଦାବନ, ଅପ୍ରାକୃତ ରାଜ୍ୟ, ଏ ଯେଉଁ ତୀର୍ଥ ସବୁ ଏହିଭଳି ଭାବରେ ଆମେ ଦେଖିପାରିବା ନାହିଁ, ଆମେ ଜଡ଼ଚକ୍ଷୁରେ ଦେଖିପାରିବା ନାହିଁ। ଭଗବାନଙ୍କୁ ପ୍ରାର୍ଥନା କଲେ ସେ ତାଙ୍କର ଧାମର ଯେଉଁ ଶୋଭା ରହିଛି ସେଟାକୁ ପ୍ରକଟ କରାଇବେ, ଯେମିତି ଆଚାର୍ଯ୍ୟମାନେ ସେଟାକୁ ଦିଶୋହୟଂ ବୃନ୍ଦାବନର ଧାମ ସେହିଭଳି ଭାବରେ ଶ୍ରୀଶ ପାଦାମ୍ବୁଜ କଳିତ ରଜରାଜି ସାମ୍ରାଜ୍ୟ ଶୋଭା, ଭଗବାନଙ୍କର ଏଇ ଯେଉଁ ବୃନ୍ଦାବନ ଧାମ ଭଗବାନ ପାଦପଦ୍ମର ରେଣୁରେ ଶୋଭିତ ହୋଇକି ରହିଛି। ଦିଶ୍ୱୟଂ ଶ୍ରୀ ସ ହସ୍ତା କଳିତ ସୁମଳତାଦ୍ୟା ଗମ ଭାଷ୍ୟମାନ, ସବୁ ବୃକ୍ଷ ତରୁ ଯେଉଁ ସବୁ ରହିଛି ଭଗବାନ ସବୁ ବୃକ୍ଷରୁ ଫୁଲ ସଂଗ୍ରହ କରନ୍ତି, ଫଳ ସଂଗ୍ରହ କରନ୍ତି, ହାତ ତାଙ୍କ ନିଜ ହସ୍ତ ଦ୍ୱାରା ସଂଗ୍ରହ କରିଛନ୍ତି, ତେଣୁ ସେ ବୃକ୍ଷମାନଙ୍କର ମଧ୍ୟ ଶୋଭା ରହିଛି। ଏହିଭଳି ଭାବରେ ହରିଶୁରୀ ଜଣେ ରହିଛନ୍ତି, ବହୁତ ସୁନ୍ଦର ବହୁତ ମାନେ ବିଖ୍ୟାତ ଆଚାର୍ଯ୍ୟ ଜଣେ, ଏଭଳି ଭାବରେ ଦେଇଛନ୍ତି, କିନ୍ତୁ ଆମେ ଏଇଟାକୁ ପାଠ କରିବା ନାହିଁ, ଆସନ୍ତାକାଲି ଏଇଟା କହିବା। ତେଣୁ ଆମର କଥାକୁ ବିଶ୍ରାମ ଦେବା, କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଏ କିଛି ବୁଝିଲେ ନାହିଁ, ମାଲକାନଗିରି ଭାଷା ଆମ ଭାଷା ସହିତ ଠିକ୍ ସମାନ ଅଛି ନା ଅଲଗା ଅଲଗା କଟକ ଭାଷା ସହିତ ମିଳୁଛି ତ, ବୁଝିହେଉଛି ତ ଆପଣଙ୍କର କୋରାପୁଟ ଭାଷା ନାଇଁ କି? ମୁଁ ମଧ୍ୟ ଥିଲି ଜୟପୁରରେ ଗୋଟେ ବର୍ଷ ଥିଲି, ଆମର ଗୋଟେ ଅଫିସ୍ ଥିଲା ସେଠି ବାରିଣୀପୁର। ଯାହା ହଉ ଆମେ ଏବେ ସମ୍ବଲପୁରରେ ରହିଛୁ, ସମ୍ବଲପୁରୀ ଭାଷା ସବୁ ରହିଛି, ଆମେ ଆମର ସମ୍ବଲପୁର ଲୋକମାନେ ଶୁଣୁଛନ୍ତି, ବୁଝିଗଲେଣି କଟକ ଭାଷାକୁ, ଆମେ ବୁଝିପାରୁନୁ ଆହୁରି। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆମର ଭାଗବତମ କ୍ଲାସ୍ରେ ଆଜି ଯୋଗଦାନ କଲେ। ତେଣୁ ଆପଣମାନଙ୍କ ପାଇଁ ଶୁଭକାମନା କରୁଛୁ, ରଘୁନନ୍ଦନ ଧାମରେ ଆପଣଙ୍କ ଖୁସି ସୀତାରାମ ଲକ୍ଷ୍ମଣମାନଙ୍କ ପାଖରେ ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଗୌର ପ୍ରେମାନନ୍ଦେ।